ସାର ଡିମାଣ୍ଡ କରନ୍ତୁ ଏବଂ ସମସ୍ତ ମାତୃବୃନ୍ଦଙ୍କୁ ଆମର ଆଜିର ଏହି ଭାଗବତ କଥା ଭଗବାନ ବଳଦେବଙ୍କର କଥା ଆଜିର ତୃତୀୟ ଦିବସ ଆଜିର ତୃତୀୟ ଦିବସ ତେଣୁ ଆଜି ଆମେ ତୃତୀୟ ଦିବସର କଥା ଆରମ୍ଭ କରିବା। ଗତକାଲି ଯେଉଁ କଥାକୁ ବିଶ୍ରାମ ନେଇଥିଲେ ଆମେ ସେଇଠୁ ଆରମ୍ଭ କରିବା ଯେ ଗତକାଲି ଭଗବାନଙ୍କର ବଳଦେବ ଏବଂ ଭଗବାନ କୃଷ୍ଣ ବଳରାମଙ୍କର ଲୀଳା ବଳଦେବଙ୍କ ଆବିର୍ଭାବ ଭିତରେ ଆମେ ଆରମ୍ଭ କରିଥିଲେ। ବଳଦେବଙ୍କ କଥା ଆବିର୍ଭାବ ବିଷୟରେ କହିଥିଲେ ଏବଂ ଗତକାଲି ଆମେ ଭଗବାନ ବଳଦେବଙ୍କର କିଛି ବାଲ୍ୟଲୀଳା ବର୍ଣ୍ଣନା କରିଥିଲେ, ତେଣୁ ଆଜି ଆମେ ପୌବନ ଲୀଳା ବର୍ଣ୍ଣନା କରିବା। ବାଲ୍ୟଲୀଳା ବିଷୟରେ ଆମେ ଗତକାଲି ବର୍ଣ୍ଣନା କରିଥିଲେ କିଭଳି ଭଗବାନ ଚୋରି କରୁଥିଲେ, ବଳରାମ ମଧ୍ୟ ତାଙ୍କ ସହିତ ଥିଲେ ଏବଂ ବଳରାମ କେମିତି ମା କୃଷ୍ଣ ଯେତେବେଳେ ମୃଦ ଭକ୍ଷଣ କରିଥିଲେ, ମାଟି ଭକ୍ଷଣ କରିଥିଲେ, ବଳରାମ ମାଆଙ୍କୁ କହିଥିଲେ ଏବଂ ସେହି ସମୟରେ ମା ଯେତେବେଳେ କୃଷ୍ଣଙ୍କୁ ବିଭିନ୍ନ ପ୍ରକାର ଆକଟ କରିଥିଲେ, ଗାଡ଼ି ଦେଇଥିଲେ, ସେତେବେଳେ ସେ ତାଙ୍କ ମୁଖରେ ଭଗବାନଙ୍କର ବିଶ୍ୱରୂପ ଦର୍ଶନ କରିଥିଲେ, ଏସବୁ ଆମେ ଆଲୋଚନା କରିଥିଲେ। ତେଣୁ ଆ ଭିତରେ ଆଉ ଗୋଟିଏ ଲୀଳା ହେଇଛି ବାଲ୍ୟଲୀଳାରେ, ସେ ଲୀଳାଟି ହେଉଛି ଭଗବାନଙ୍କୁ ବାନ୍ଧି ଦେଇଥିଲେ, ମା ଯଶୋଦା ବାନ୍ଧି ଦେଇଥିଲେ, ଯେତେ ବାନ୍ଧିଲେ ମଧ୍ୟ ଯେତେ ଦୌଡ଼ି ଆଣିଲେ ମଧ୍ୟ ସବୁବେଳେ ଦୁନିଆଙ୍କୁ କମିଯାଉଥିଲା। ସେହି ସମୟରେ ବାନ୍ଧିଲା ବେଳେ ସେ ସମୟ ବଳଦେବ ନଥିଲେ, ସେ ଅନ୍ୟ କେଉଁ ସ୍ଥାନକୁ ଯାଇଥିଲେ ମା ରୋହିଣୀଙ୍କ ସହିତ। ତେଣୁ ଯାହା ହେଉ ଏ ଲୀଳାଟି ସରିଗଲା। ନମାମିଶ୍ୱରଙ୍ଗ କରିଦେଲା ପରେ ଯେତେବେଳେ ଦେଖିଲେ କୃଷ୍ଣ ଯେ ମା ବହୁତ କ୍ଳାନ୍ତ ହୋଇଗଲେଣି, ତାଙ୍କର ବେଣୀରୁ ଯେଉଁ ସବୁ ମାଳା ସବୁ ଫୁଲ ମାଳା ସବୁ ଧରି ପଡ଼ୁଛି ଆଉ କ୍ଳାନ୍ତ ହୋଇଗଲେଣି, ତେଣୁ ମା ଭଗବାନ ଧରା ଦେଲେ ତାପରେ ସେ ପରାମର୍ଶ ଅତ୍ୟନ୍ତ ଦୃତ ଗୋପ୍ୟା ବହୁତ ଜୋରରେ ଦୌଡ଼ିକରି ମଧ୍ୟ ଧରିପାରୁନଥିଲେ, ତାପରେ ଭଗବାନ ଯେତେବେଳେ ଚାହିଁଲେ ଧରା ହେବା ପାଇଁ ସେତେବେଳେ ତାଙ୍କୁ ଧରିଲେ। ତେଣୁ ତାହାପରେ ଆଉ ଗୋଟେ ଲୀଳା ହୋଇଥିଲା ବାନ୍ଧିବା ଲୀଳାଟା, ଛୋଟିଆ ପିଲା ପ୍ରଭୁପାଦ ମହାରାଜ କ'ଣ ତାଙ୍କର ଅଣ୍ଟାରେ 2 ଫୁଟର ଗୋଟେ ବେଲ୍ଟ ଲାଗିଥିଲା କମରପଟି, ତେଣୁ ଇଏ ଯେତେ ଦୌଡ଼ି ବାନ୍ଧିଲେ ମଧ୍ୟ ଯେତେ ରସି ବାନ୍ଧିଲେ ମଧ୍ୟ 10 ଫୁଟ 15 ଫୁଟ 20 ଫୁଟ ଯେତେ ବାନ୍ଧିଲେ ମଧ୍ୟ 1000 ଫୁଟ ହୋଇଗଲାଣି, ସବୁବେଳେ 2 ଆଙ୍ଗୁଳ କମିଯାଉଛି। ତେଣୁ ତାପରେ ଯେତେବେଳେ ଭଗବାନ 2 ଆଙ୍ଗୁଳ କମିଯାଉଥିବ ଅର୍ଥ ଆଚାର୍ଯ୍ୟମାନେ କହିଛନ୍ତି କ'ଣ, ଗୋଟିଏ ହେଉଛି ଆମ ପରିଶ୍ରମ ଆଉ ଗୋଟିଏ ହେଉଛି ତାଙ୍କର କୃପା, ଭଗବାନଙ୍କ କୃପା। ମାଆଙ୍କର ପରିଶ୍ରମ ଦେଖି ଭଗବାନଙ୍କର ଐଶ୍ୱର୍ଯ୍ୟ ଶକ୍ତି ଯେଉଁ ଥିଲେ ସେ ଦବିଗଲେ, ଭଗବାନଙ୍କର କୃପା ଶକ୍ତି ଉଦୟ ହେଲେ। ତେଣୁ ଏଇ ଯେଉଁ ପରିଶ୍ରମ ଏବଂ କୃପା ଏଇ ଦୁଇଟା ମିଶିଲେ ଭଗବାନ ବନ୍ଧା ହେଲେ, ଭଗବାନଙ୍କୁ ବାନ୍ଧିଦେଲେ ଦାମୋଦର ଏଇ ଯେଉଁ ଉଦୁଖଳରେ ବାନ୍ଧିଦେଲେ। ଉଦୁଖଳରେ ବାନ୍ଧିଦେଲା ପରେ ତେଣୁ ରହିଛନ୍ତି, ମନା କରିଦେଇଛନ୍ତି କେହି କରିପାରିବେ ନାହିଁ, ତାଙ୍କ ସାଙ୍ଗ ବାଳକମାନେ ବହୁତ ମନମୁଖ ରହିଛନ୍ତି କେହି କରିପାରୁନାହାନ୍ତି। ତେଣୁ ବଳରାମ ଆସିଲେ, ବଳରାମଙ୍କୁ ଦେଖି ଭାଇ କାନ୍ଦୁଛନ୍ତି କୃଷ୍ଣ ଯେତିକି ରକ୍ତ, ବଳରାମ ଦେଖି ଆହୁରି କାନ୍ଦିବା ପାଇଁ ଆରମ୍ଭ କଲେ। ତେଣୁ ବଳରାମ ବହୁତ ବ୍ୟସ୍ତ ହୋଇ କିଏ ବାଲିଛନ୍ତି କାହିଁକି କିଏ ବାନ୍ଧିଛି ନା ମା ଯଶୋଦା ବାନ୍ଧିଛନ୍ତି। ମା ପାଖକୁ ଗଲେ, ମାଆକୁ କହିଲେ, ଯଶୋଦାଙ୍କୁ କହିଲେ, ମା ତୁମେ ବାନ୍ଧିଛ କାହାକୁ ନା ହଁ ନା ତୁମେ ଜାଣିଛ ସେ କିଏ ନା କିଏ ସେ ତୁମ ପୁଅ ପରା ନା ନା ତୁମେ ଜାଣିନ ଠିକ ଭାବରେ ସିଏ ହେଉଛନ୍ତି ସେଇ ନୃସିଂହଦେବ ସତ୍ୟ ଯୁଗରେ ଯେ ଆସିଥିଲେ
ನೃಸಿಂಹದೇವರು ಬರೆ ಸೆ ಸೈ ನೃಸಿಂಹದೇವ್ ತ್ರೇತಾಯುಗರೇ ಯೇ ಅಸ್ತಿಲೇ ರಾಮರು ಪರೇ ಭಗವಾನ್ ರಾಮಚಂದ್ರ ಪರೇ ಶಿವಸನ್ ಸೈ ರಾಮಚಂದ್ರ ಭಗವಾನ್ ರಾಮಚಂದ್ರ ಯೇ ಸೈ ವರ್ತಮಾನ ବାମନ ଦେବ ରୂପରେ ଆସିଥିଲେ ଯେତେ ସବୁ ଅବତାର ଅଛନ୍ତି ସବୁ ରୂପରେ ସେ ଆସନ୍ତି ସେ ସେଇ ଭଗବାନ ସ୍ୱୟଂ ଭଗବାନ ଏଇଟା କାହିଁକି ଇଏ ହେଲା ନା ସତରେ ସେ ଭଗବାନ ନା ହଁ ନା ତୁ କିଏ ନା ମୁଁ ହେଉଛି ଅନନ୍ତଦେବ ଯିଏକି ସମଗ୍ର ଧରଣୀ ଧାର ଆମେ କହୁଛେ ନା ଧରଣୀ ଧାରଣ କରିଛନ୍ତି 400 କୋଟି ମାଇକ୍ ଧାରଣ କରିଛି ଗୋଟିଏ ଫୁଙ୍କିରେ ଯଦି ଗୋଟିଏ ଫୁଙ୍କି ବି ସବୁ 400 କୋଟିର ଯେଉଁ ରହିଛି ବିଶ୍ୱ ବ୍ରହ୍ମାଣ୍ଡ ଜଳିପଟି ଛାରକା ହୋଇଯିବ ମୁଁ ସେଇ ଅନନ୍ତଦେବ ଭଗବାନ ରାମଚନ୍ଦ୍ର ଯେତେବେଳେ ଆସିଥିଲେ ମୁଁ ତାଙ୍କର ଭାଇ ଥିଲି ଲକ୍ଷ୍ମଣ ରୂପରେ ଆସିଥିଲି ନା ସତରେ ଆଉ କାହା ଘର ମିଳିଲାନି ମୋର ସବୁ ଭଗବାନଙ୍କ ଅବତାରଣ ଆସିଗଲେ କାହିଁକି ମା' ଦଶରଥ ଯେତେବେଳେ ଛଡ଼ି ଧରିକି ଯାଉଛନ୍ତି ତେଣୁ ବଳରାମଙ୍କୁ ପଳାଇଗଲେ ତେଣୁ ଏଇଭଳି ଭାବରେ ଭଗବାନଙ୍କ ବାଲ୍ୟଲୀଳା ମଧୁର ଲୀଳା ସବୁ ରହିଛି ତେଣୁ ଯେଉଁ ଲୀଳାରେ ସେଠାର ବଳରାମଙ୍କର କିଛି ରୋଲ୍ ରହିଛି ଆମେ ସେଇଟା ବର୍ଣ୍ଣନା କରୁଛେ ତେଣୁ ଏଇଭଳି ଭାବରେ ବାଲ୍ୟଲୀଳା ଯେଉଁ ଚାଲିଥିଲା କୁମାର ଲୀଳା 5 ବର୍ଷ ପର୍ଯ୍ୟନ୍ତ ଯେଉଁ ଲୀଳା ତାକୁ କୌମାର ଲୀଳା ବୋଲି କୁହାଯାଏ ଏ କୌମାର ଲୀଳାର ଅନ୍ତିମ ଲୀଳାଟି ହେଉଛି କ'ଣ ଅଘାସୁର ଏ ଅଘାସୁର ଲୀଳା ଯେଉଁ ହୋଇଥିଲା କୁମାର ଲୀଳାରେ ହୋଇଥିଲା କିନ୍ତୁ ଏ ଲୀଳାଟି ସାଧାରଣତଃ ଯେଉଁ ଲୀଳା ହୁଏ ଭଗବାନ କୃଷ୍ଣ ବଳରାମ ସବୁ ଯାଆନ୍ତି ବତ୍ସାଚାରଣ କରୁଥିଲେ ତେଣୁ ସେ ସମୟରେ ଯେଉଁ ବିଭିନ୍ନ ବକାସୁର ଇତ୍ୟାଦି ସବୁ ଅସୁର ମାନିଛନ୍ତି ସବୁ ତାଙ୍କ ବାଳକମାନେ ଆସି ସେଦିନ ତାଙ୍କର କଥା ଆରମ୍ଭ ହୋଇଯାଏ ଭାଗବତ କଥା ଆରମ୍ଭ ହୋଇଯାଏ ଏଭଳି ଲୀଳା ହେଲା ଏଭଳି ଲୀଳା ହେଲା ଏଭଳି ଲୀଳା ହେଲା ଏସବୁ କହନ୍ତି କିନ୍ତୁ ଇଏ ଗୋଟିଏ ଲୀଳା ଅଘାସୁର ଲୀଳା ଯେଉଁ ଲୀଳାଟିକୁ ତାଙ୍କ ସାଙ୍ଗ ବାଳକମାନେ ଗୋଟିଏ ବର୍ଷ ପରେ କହିଲେ କୁମାର ବୟସରେ ଲୀଳା ଗୌଗଣ୍ଡ ବୟସରେ କହିଲେ 12 ଅଧ୍ୟାୟରେ ଯଦି ବର୍ଣ୍ଣନା କରୁଛନ୍ତି ଅଘାସୁର ଲୀଳାଟିକୁ ଏଇଭଳି ଭାବରେ ଅନ୍ତିମରେ ଏତେ କଥା କହିଦେଲେ ତେଣୁ ପରୀକ୍ଷିତ ମହାରାଜ ସାଧାରଣ ଶ୍ରୋତା ନୁହନ୍ତି ସିଏ କିଭଳି ଶ୍ରୋତା କୌଣସି ଖାଦ୍ୟ ଗ୍ରହଣ କରୁନାହାନ୍ତି କୌଣସି ପାନୀୟ ଗ୍ରହଣ କରୁନାହାନ୍ତି ଡିପ୍ ଆଟେନସନ୍ କି ବିଶ୍ରାମ ବି ଆଖି ପଡ଼ୁନାହିଁ ସବୁ ଶୁଣୁଛନ୍ତି ପିଇ ଯାଉଛନ୍ତି କଥାକୁ ପାନ କରୁଛନ୍ତି ସିଏ ତେଣୁ ସେ ପ୍ରଚାରରେ କ'ଣ ହେଲା ଗୁରୁଦେବ କ'ଣ ପାଇଁ ଏଇଟା ହେଲା କୁମାର ବୟସ ଲୀଳା ପ୍ରବଳ ବୟସ କାହିଁ କୁହାଗଲା କାରଣ କ'ଣ ମୋତେ କୁହନ୍ତୁ ଏଇ କଥା ଯେତେବେଳେ ପଚାରିଦେଲେ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କର ମୂର୍ଚ୍ଛା ଆସିଗଲା ସେ ଭାବ ତାଙ୍କର ଭାବ ଆସିଗଲା ଆଉ କଥା କହିପାରିଲେନି କାହିଁକିନା ସେ ଚାହୁଁନଥିଲେ କଥାଟି କହିବା ପାଇଁ କାହିଁକିନା ଏ ବହୁତ ଗଭୀର ଲୀଳା ଗୁଢ଼ ତତ୍ତ୍ୱ ସମସ୍ତେ ବୁଝିପାରିବେ ନାହିଁ ତେଣୁକରି ସେ ଚାହୁଁନଥିଲେ କିନ୍ତୁ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଦେଲେ ଭଗବାନ ସେ ଲୀଳାକୁ ସ୍ମରଣ କରି ଭାବ ବେଶ ଆସିଗଲା ଆଉ କିଛି କଥା କହିପାରିଲେ ନାହିଁ ତେଣୁ ସେଠି ଯେଉଁମାନେ ଥିଲେ ସେଠି ଯେ ବିଶେଷ ନାରଦ ମୁନି ବ୍ୟାସଦେବ ଦେଖିଲେ ପରାଶର ବାବୁ କାହିଁକି ଇଏ ଖାଲି ଏପଟ ସେପଟ ହେଉଛି ହଇରାଣ କରୁଛି ଇଏ ସାଉଣ୍ଡ ଆପଣ ଭଳି ଇଲେକ୍ଟ୍ରିସିଆନ୍ ଥାଇ ଥାଉ ଥାଉ ଏଭଳି କାହିଁକି ହେବ ଅସୁବିଧା ଇଲେକ୍ଟ୍ରିର ହେଲା ସବୁ ଏଇଟା ଠିକ୍ କରନ୍ତୁ କ'ଣ ଗୋଟେ ଗଣ୍ଡଗୋଳ ହେଉଛି ହଜି ହେଉଛି ତେଣୁ ଲୁଚକାଳି ଖେଳ ଚାଲିଛି ଭଗବାନ ଲୁଚକାଳି ଖେଳ ମଧ୍ୟ ଭାଇକି ମଧ୍ୟ ତଲିନ ହୋଇକି ସେ ମଧ୍ୟ ଲୁଚକାଳି କରୁଛି ତେଣୁ ଆସିବ ସବୁ ଲୁଚକାଳି ଖେଳ ସବୁ ଭଗବାନଙ୍କ ସବୁ ଖେଳ ଅଛି ତେଣୁ ଇଏ ଯେଉଁ ହେଲା ତେଣୁ ଯେତେବେଳେ ଭାବଗ୍ରସ୍ତ ହୋଇଯାଇଛନ୍ତି ସେତେବେଳେ ନାରଦ ମୁନି ଏବଂ ବ୍ୟାସଦେବ ଜାଣିପାରିଲେ ସେମାନେ ସବୁ ମହା କ'ଣ ମହାତ୍ମା ସବୁ ସେମାନେ ମହାଭାଗବତ ସବୁ ଜାଣନ୍ତି କଥା ଜାଣନ୍ତି କାହିଁକି ତାଙ୍କର ଏଭଳି ହୋଇଯାଇଛି ଭାବ ବିଷୟ ହୋଇଯାଇଛି ତେଣୁ ସେମାନେ କ'ଣ କଲେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ଜୋରେ କୀର୍ତ୍ତନ କଲେ କୀର୍ତ୍ତନ କଲାପରେ ତା'ପରେ ସୁଖଦେବ ଗୋସ୍ୱାମୀଙ୍କର ବହୁତ କୃତ୍ସାଦ ବୋଲି ବର୍ଣ୍ଣନା କଲେ କୃତ୍ସାଦ ଖୁବ କଷ୍ଟରେ ସେ ପୁଣି ବାହ୍ୟ ଫେରିଲେ ତା'ପରେ ସେଇଟା ବର୍ଣ୍ଣନା କଲେ କହିଲେ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହା ପରୀକ୍ଷିତ ତୁମେ କେତେ କିଭଳି ଶ୍ରୋତା ତୁମେ ପ୍ରକୃତରେ ସାଧୁ ନା କେମିତି ସାଧୁ ନା ସତା ମୟଂ ସାର ଭୂତାନିଶ୍ୱର ଘୋ ಜದರ್ಥ ವಾಣಿ ಸುತಚೇತ ಸಾಮಪಿ ಪ್ರತಿಕ್ಷಣ ಮಭ್ಯವತ್ ಅಚ್ಯುತಶ್ಚ ಸ್ತ್ರೀಯ ಬಿಟಾನ ಇವ ಸಾಧು ವಾರ್ತಾ ಯಶೋಸ್ಕಂದ ತೇರ ಅಧ್ಯಾಯರೆ ಯಶೋ ಗೋಟಿ ಅಂತ ತೆಣು ಸೇ କହୁଛନ୍ତି ଯେଉଁମାନେ ସାଧୁ ତାଙ୍କର ଭାବ କିଭଳି ଭାବରେ ତାଙ୍କର ସତାମୟଂ ସତାମ କହିଲେ ଯେଉଁମାନେ ଭଗବାନ ହେଉଛନ୍ତି ସତ୍ ତାଙ୍କର ଯେଉଁମାନେ ଆଶ୍ରୟ ସେମାନେ ସତାମ ତାଙ୍କର ସତାମୟଂ ସାରଭୂତା ସେମାନେ ସାରଟିକୁ ଗ୍ରହଣ କରନ୍ତି ଅସାରକୁ ତ୍ୟାଗ କରିଦିଅନ୍ତି ତାଙ୍କ ନିଶ୍ଚୟ ତାଙ୍କର ଭାବ ହେଉଛି ସେଇଭଳି ଭାବରେ ତେଣୁ ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତ ଅଚ୍ୟୁତଙ୍କର ରୂପ ନାମ ଗୁଣ ଲୀଳା ସବୁବେଳେ ନୂତନ ତାଙ୍କ ପାଇଁ ଲାଗିବ ପ୍ରତିକ୍ଷଣ ନବ୍ୟବତ ପ୍ରତି ସବୁବେଳେ ନୂତନ ଲାଗୁଥିବ ଅଚ୍ୟୁତ ସେଜା କିଭଳି ଲାଗୁଥିବ ନା ସ୍ତ୍ରିୟା ବିଟାନ ଏବଂ ସାଧୁ ବାର୍ତ୍ତା ଯେମିତି ଗୋଟେ ବିଟବ ପୁରୁଷ ଲାମ୍ବଟ ପୁରୁଷ ସ୍ତ୍ରୀ ଚର୍ଚ୍ଚାରେ ତା'ର କେବେ ହେଲେ ଆଗ୍ରହ କମେ ନାହିଁ ଆଗ୍ରହ ଚାଲିଥାଏ କଥା ଚାଲିଥାଏ ସେହିଭଳି ଭାବରେ ତୁମେ ସାଧୁ ସେହି ଉଦାହରଣ ଦେଲେ ସୁଖଦେବ ଗୋସ୍ୱାମୀ ଭରି ସଭାରେ 60,000 ମୁନି ଋଷି ଆଗରେ ଆମେ ତ 4-5 ଜଣ ମୁନି ଋଷି ଅଛେ ଏଠି 60,000 ମୁନି ଋଷି ଥିଲେ ସେଠି ସେ କହିଥିଲେ ଏ କଥା ସ୍ତ୍ରିୟା ବିଟାନ ସାଧୁ ବାର୍ତ୍ତା ତେଣୁ ଏହି ଲୀଳାଟିକୁ ସେ ବର୍ଣ୍ଣନା କଲେ ଭଗବାନଙ୍କର ଏଇ ଯେଉଁ ଲୀଳାଟି ହୋଇଥିଲା ବ୍ରହ୍ମା ଚୋରି କରି ନେଇଥିଲେ ଯେଉଁ ଭଗବାନ ହତ୍ୟା କଲେ କାହାକୁ ଅଘାସୁରକୁ ଅଘାସୁର ହେଉଛି ବକାସୁର ଏବଂ ବକିର ଭାଇ ସିଏ ତାଙ୍କର ବହୁତ ସୁନ୍ଦର ଫ୍ୟାମିଲି ଥିଲା ବକ ବକି ଟୁ ବ୍ରଦର୍ସ ଆଣ୍ଡ ୱାନ୍ ସିଷ୍ଟର ହାପି ଫ୍ୟାମିଲି ଥିଲା ତାଙ୍କର ତାଙ୍କର ହାପି ଫ୍ୟାମିଲିକୁ କୃଷ୍ଣ ସବୁ ପୁରା ଇଏ କରିଦେଲେ ଛିନ୍ଭିନ୍ କରିଦେଲେ ପ୍ରଥମେ 6 ଦିନ ଥିଲାବେଳେ ଭଉଣୀକୁ ହତ୍ୟା କରିଦେଲେ ବକିକୁ ହତ୍ୟା କରିଦେଲେ ଇଏ ଅଘାସର ଜାଣିନି ଭଉଣୀକୁ ହତ୍ୟା କରିକି ତାଙ୍କୁ ଭଗବତ ଧାମ ପଠେଇଛି ନା ମାଆଙ୍କର ଧାମ ମାଆଙ୍କର ଗତି ଦେଇଛନ୍ତି ବୋଲି ସେ ଜାଣିନାହିଁ ସେ ଭାବିଲା ମୋର ଭଉଣୀକୁ ହତ୍ୟା କରିଛି ମୁଁ ତାକୁ ପ୍ରତିଶୋଧ ନେବି ତାଙ୍କର ଭାଇ ବକାସରକୁ ହତ୍ୟା କରିଛି ମୁଁ ତାର ପ୍ରତିଶୋଧ ନେବି ସେ ଭଗବାନ ଯେ ତାଙ୍କୁ ଉଦ୍ଧାର କରିଛନ୍ତି ସେ ଜାଣିନାହିଁ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଆସିକି ମଧ୍ୟ ସିଏ ମଧ୍ୟ ଉଦ୍ଧାର ପାଇଯିବେ ତେଣୁ ଭଗବାନ ତାଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି ହେଲେ ଏଇ ଯେଉଁ ଶବ୍ଦ ହେଲା ବିରାଟ ବଡ଼ ଶବ୍ଦ ହେଲା ବ୍ରହ୍ମା ବ୍ରହ୍ମଲୋକରେ ଶୁଣିଲେ କ'ଣ ଗୋଟେ ଏତେ ଶବ୍ଦ ହେଲା ପୁଣି କ'ଣ ଅକାଳରେ ପୁଣି ହେଇଗଲା କି କ'ଣ ପ୍ରଳୟ ହେଇଗଲା କି ତେଣୁ ଆସିକି ଦେଖୁଛନ୍ତି ବୃନ୍ଦାବନକୁ ଆସୁଛନ୍ତି ସେ ସମୟରେ ଦେବତାମାନେ ଫେରିଯାଉଛନ୍ତି ପଚାରୁଛି ବ୍ରହ୍ମା କ'ଣ ହେଲା ଦେବତାମାନେ ସେମାନେ ପ୍ରଣାମ କରୁଛନ୍ତି ବ୍ରହ୍ମାଙ୍କୁ ନା କ'ଣ ହେଲା କ'ଣ ସବୁ ହେଲା ନା ଏଇଟା ଅଘାସୁର ବଧ ହେଇଛି ଅଘାସୁର ବଧ ଆଉ ସେମାନେ ଫେରିଯାଉଛନ୍ତି ଆମେ ଦେଖିସାରିଲୁଣି ଆମେ ଯାଉଛୁ ଆଉ ସରିଗଲା ରୋଲ୍ ସରିଗଲା ଡ୍ରାମା ସରିଗଲା ଅଘାସୁର ବଧ ଆନନ୍ଦରେ ଫେରୁଛନ୍ତି ସେମାନେ ବ୍ରହ୍ମା କହିଲେ ଠିକ୍ ଅଛି ମୋର ତ ଡେରି ହେଇଗଲା ଦେଖିବା ଆଉ କ'ଣ ମଞ୍ଜୁ ଲୀଳା କରୁଛନ୍ତି ଭଗବାନ କୃଷ୍ଣଙ୍କର କରିକି ଆସି ପହଞ୍ଚିଲେ ଦେଖିଲେ ଭଗବାନ କ'ଣ କରୁଛନ୍ତି ଅଘାସୁର ବଧ କରିସାରିଲା ପରେ ସାଙ୍ଗମାନେ ସେଦିନ ଖାଇନଥିଲେ ବଳରାମ ସେଦିନ ଯାଇନଥିଲେ ବଳରାମ ସେଦିନ ଯାଇନଥିଲେ ଲୀଳାଟି ହୋଇଥିଲା ତେଣୁ ବଳରାମ ଯାଇନାହାନ୍ତି ଏଣେ ଏମାନେ ସବୁ ସାଙ୍ଗ ବାଳକମାନେ ସବୁ ଖାଉଛନ୍ତି ଗୋଟେ ମେଳିରେ ବସି ଯମୁନା ବିଭିନ୍ନ ଭୋଜନ କରୁଛନ୍ତି ମଝିରେ କୃଷ୍ଣ ରହିଛନ୍ତି ଚାରିପଟେ ରହିଛନ୍ତି ସାଙ୍ଗ ବାଳକମାନେ ସବୁ ରହିଛନ୍ତି ଗୋଲ ଗୋଲ କରି ଘେର ହୋଇକି ରହିଛନ୍ତି ସମସ୍ତେ ଭଗବାନଙ୍କ ମୁଖ ଦେଖୁଛନ୍ତି କେହି ମୁଖ ଭଗବାନ ପଛ ଦେଖିପାରୁନାହାନ୍ତି ଏ ଭଗବାନଙ୍କର ଭଗବତା ଐଶ୍ୱର୍ଯ୍ୟ ପ୍ରକାଶ କରିଛନ୍ତି ତେଣୁ ଏ ବ୍ରହ୍ମା ଭଗବାନଙ୍କର ଏଭଳି ଖାଦ୍ୟ ଖାଇବା ଦେଖିକରି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି କାରଣ ସିଏ ଯେଉଁ ଭଗବାନ ଭୋଗ ଲଗାନ୍ତି ବହୁତ ପ୍ରକାର ମନ୍ତ୍ରପାଠ କରି କେତେ ପ୍ରକାର ସୁଚି ଇତ୍ୟାଦି ଆଚରଣ କରି ସେ ଭୋଗ ଲଗାନ୍ତି ଆଉ ଇଏ କ'ଣ ସାଙ୍ଗ ବାଳକମାନଙ୍କ ସହିତ ଅଇଁଠା ଖାଉଛନ୍ତି ତାଙ୍କର ଅଇଁଠା ଖାଇଦେଉଛନ୍ତି ଏଇଭଳି ଭାବରେ ସେ ଭାବିଲେ ପ୍ରକୃତରେ ଇଏ କୃଷ୍ଣ ନୁହନ୍ତି ଆଉ କିଏ ଜଣେ ରହିଛନ୍ତି କୃଷ୍ଣ ଚାଲିଗଲେଣି ଆଉ ନାହାନ୍ତି ତେଣୁ ପରୀକ୍ଷା କରିବା ପାଇଁ ସେ ତାଙ୍କ ପଛରେ ବାଛୁରୀମାନଙ୍କୁ ନେଇଗଲେ ତାପରେ ଭଗବାନ ଯେତେବେଳେ ବାଳକମାନେ ଯେତେବେଳେ ବ୍ୟସ୍ତ ହୋଇଗଲେ ଆମର ବାଛୁରୀମାନେ କୁଆଡ଼େ ଗଲେ ତେଣୁ ଭଗବାନ କହୁଛନ୍ତି ଠିକ୍ ଅଛି ମୁଁ ଯାଇ ଖୋଜିକି ଘିନି ଆସିବି ତୁମେ ଖାଉଥାଅ ତାଙ୍କର ହାତରେ ସବୁ ଦଧି ଅନ୍ନ ସବୁ ରହିଛି ଆଚାର ପାଚାର ସବୁ ରହିଛି ବ୍ୟଞ୍ଜନ ଇତ୍ୟାଦି ରହିକି ଭଗବାନ ଖାଉଛନ୍ତି ହାତରେ ଧରିକି ଖାଉଛନ୍ତି ଖାଇ ଖାଇକି ଯାଉଛନ୍ତି ଖୋଜୁଛନ୍ତି ବାଛୁରୀ ଅନ୍ୱେଷଣ କରୁଛନ୍ତି ଦେଖିଲେ ବ୍ରହ୍ମା ଦେଖିଲେ କୃଷ୍ଣ ଆସିଗଲେ ତେଣୁ ସେ ସାଙ୍ଗ ବାଳକମାନଙ୍କୁ ନେଇଗଲେ ଶାଗା ପରିଷ୍କାରକୁ ସଫା କରିଦେଲେ ଆଉ ଜାଣିପାରିବେନି କୃଷ୍ଣ ଏଭଳି କ'ଣ ହୋଇଛି ବୋଲି ଏ ଘଟଣା ହୋଇଗଲା ଭଗବାନ ସିଏ ସବୁଠି ଜାଣନ୍ତି ଭଗବାନ ଜାଣିବା ପାଇଁ ଡେରି ହେଲା ନାହିଁ କହିଲେ ମୋ ପୁଅର କାରବାର ଏଇଟା, ସେ ପୁଅ ଗାଡ଼ି ରୋଜଗାର ଖେଳୁଛି ମୋ ସହିତ। ତେଣୁ ସେ କ'ଣ କଲେ, ନିଜକୁ ସାଙ୍ଗେ ସାଙ୍ଗେ ନିଜକୁ ବିସ୍ତାର କରିଥିଲେ। ଯେତିକି ସଂଖ୍ୟକ ସାଙ୍ଗ ବାଳକ ଥିଲେ, ଯେତିକି ସଂଖ୍ୟକ ବର୍ଷା ଥିଲେ, ଯେତିକି ସଂଖ୍ୟକ ମହିଷୀ ସବୁ ଧରିଥିଲେ, ବାଡ଼ି ଧରିଥିଲେ ବା ବସ୍ତ୍ର ସବୁ ଧରିଥିଲେ, ସବୁ ଧାରଣ କରିଥିଲେ, ସବୁ ଯାହା ଯେଉଁଭଳି ଭାବରେ ଆ ଯେଠି ଟିକିଏ ଏପଟ ସେପଟ ନାହିଁ, ତାଙ୍କର ରୂପ, ତାଙ୍କର ବୟସ, ତାଙ୍କର ଉଚ୍ଚତା, ତାଙ୍କର ସ୍ୱର, ତାଙ୍କର ଭାବ, ସବୁ କିଛି ଭଗବାନ ଏଇଭଳି ଭାବେ ବିସ୍ତାର, ଇଏ ହେଉଛନ୍ତି ପୂର୍ଣ୍ଣ ବିସ୍ତାର କରି। ଏଇ ପୂର୍ଣ୍ଣ ବଳରାମ କଥାରେ କାହିଁ ଆସିଲା ଏଇଟା ନା, ଏଇଠି ଅଛି ବଳରାମ ମଧ୍ୟ ସେ ମଧ୍ୟ ଜାଣିପାରିଲେ ନାହିଁ ଭଗବାନଙ୍କର ମୋହ ଏଇଭଳି ଭାବରେ, ମାୟା ଏଇଭଳି ଭାବରେ, ଆଉ ଆମ କଥା କ'ଣ କହିବା। ତେଣୁ ଏହିଭଳି ଭାବରେ ଗୋଟିଏ ବର୍ଷ କାଳ ଲୀଳା ଚାଲିଲା, କୁମାର ବୟସରୁ ପୌବନ ବୟସରୁ ଗୋଟିଏ ବର୍ଷ କାଳ ଲୀଳା ଚାଲିଲା, କେହି ଜାଣିପାରିଲେ ନାହିଁ। ସମସ୍ତେ ତା ପୂର୍ବରୁ ଏ ପ୍ରଶ୍ନଟି ପଚାରିଥିଲେ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କୁ ଯେ ବ୍ରଜବାସୀମାନେ ବା ଗାଭୀମାନେ ତାଙ୍କର ପୁତ୍ର ସନ୍ତାନମାନଙ୍କୁ ଯେତିକି ମାନେ ସ୍ନେହ କରନ୍ତି ନାହିଁ, କୃଷ୍ଣଙ୍କୁ ତାଠାରୁ ଅଧିକ ସ୍ନେହ କରନ୍ତି କାହିଁକି, ଏ ପ୍ରଶ୍ନଟି ପଚାରିଥିଲେ। କିନ୍ତୁ ଏବେ କ'ଣ ହେଇଛି ନା, ଏବେ ତାଙ୍କ ପୁତ୍ରକୁ ଯେତିକି ଭଲ ପାଉଛନ୍ତି କୃଷ୍ଣଙ୍କୁ ମଧ୍ୟ ସେତିକି ଭଲ ପାଉଛନ୍ତି, ସମାନ ହେଇଯାଇଛି, ସେମାନେ କିଛି ଜାଣିପାରୁନାହାନ୍ତି। ଏମିତିକି ବଳରାମ ମଧ୍ୟ ଜାଣି ଗୋଟିଏ ବର୍ଷ କାଳ ଜାଣିପାରିଲେ ନାହିଁ ଲୀଳା। ତେଣୁ ଗୋଟିଏ ବର୍ଷ ପୁରିବା ପାଇଁ ଆଉ ଅଛି, ପାଞ୍ଚ ଛଅ ଦିନ ଅଛି, ସେଇ ଗୋଟିଏ ଲୀଳା ହେଲା। କ'ଣ ହେଲା, ସେଦିନ ବଳରାମ ଆସିଥିଲେ, ବଳରାମ ଆସି ଦେଖୁଛନ୍ତି କ'ଣ ହେଇଛି ନା, ଗୋବର୍ଦ୍ଧନ ଉପରେ ତାଙ୍କର ଯେଉଁ ବଡ଼ ଭାଇମାନେ ସବୁ ଅଛନ୍ତି, ସେମାନେ ସବୁ କ'ଣ ଗାଭୀ ଚାରଣ କରୁଛନ୍ତି, ଗୋ ଚାରଣ କରୁଛନ୍ତି। ଏମାନେ ସବୁ ସାଙ୍ଗ ବାଳକମାନଙ୍କ ସହିତ ଆସି ତଳକୁ ପଳାଇ ଆସିଲେ, ତଳକୁ ପଳାଇ ଆସିକରି ଏମାନେ ସବୁ ବର୍ଷା ଚାରଣ କରୁଛନ୍ତି, ବର୍ଷା ଚାରଣ କରୁଛନ୍ତି। ତେଣୁ ଏଇଟା ଯେତେ ଦେଖିଲେ ସେମାନେ ଯେଉଁ ଗାଭୀମାନେ ଥିଲେ ତାଙ୍କର ବର୍ଷାକୁ ଦେଖିଲେ, ସାଙ୍ଗେ ସାଙ୍ଗେ ମାନେ ତାଙ୍କର ଗୋପାଳମାନେ ତାଙ୍କୁ ଅଟକାଇଲେ ମଧ୍ୟ ସେମାନେ ମାନିଲେ ନାହିଁ, ଏଭଳି ଆସିଲେ ଯେମିତି ତାଙ୍କର ଦୁଇ ଖୁରାରେ ଯାଉଛନ୍ତି, ଦୁଇ ଗୋଡ଼କୁ ଟେକିକିରି ଆସିଲେ, ପୁରା ଦୁଇ ଖୁରା ରହିଛି, ତାଙ୍କଠୁ ଟେକିକି ପଳାଇ ଆସି ଧାଇଁ ଆସିଲେ। ଏବଂ ତାଙ୍କର ଯେଉଁ ଗୋପାଳମାନେ ତାଙ୍କୁ ରକ୍ଷା କରୁଥିଲେ ସେମାନେ ବହୁତ କ୍ରୋଧ ପ୍ରକାଶ କରି ତାଙ୍କ ପୁତ୍ରମାନଙ୍କ ଉପରେ କ୍ରୋଧ ପ୍ରକାଶ କରି ଯାଇକି ପିଠିବେ ବୋଲି କାହିଁକି ଏଠିକୁ ଆଣିଲେ, ଏଇଭଳି ଭାବେ ଏଇଭଳି ଭାବରେ ସେମାନେ ମଧ୍ୟ ଧାଇଁକି ଧାଇଁ ଆସୁଛନ୍ତି। ପାହାଡ଼ ଉପରେ ଧାଇଁକି ଆସିବାଟା ଏତେ ସହଜ ନୁହଁ, ବହୁତ କଷ୍ଟ ଜାଗା ସିଏ। କିନ୍ତୁ ଯେତେବେଳେ ଆସି ପହଞ୍ଚିଗଲେ ସବୁ ପରିସ୍ଥିତି ଚେଞ୍ଜ ହୋଇଗଲା, ପରିବର୍ତ୍ତିତ ହୋଇଗଲା। ଗାଭୀମାନେ ତାଙ୍କର ବର୍ଷାମାନଙ୍କୁ ଯେଉଁ କ୍ଷୀର ଦେଉଛନ୍ତି, ପ୍ରକୃତରେ ସେ କେତେଜଣ ଗାଭୀ ତାଙ୍କର ସେ କ୍ଷୀର ବର୍ଷାମାନେ କ୍ଷୀର ଦେଉନଥିଲେ, କାହିଁକିନା ତାଙ୍କର ଆଉ ଗୋଟିଏ ସନ୍ତାନ ହୋଇସାରିଛି ବର୍ଷା, ମାନେ ସେମାନେ ସେ କ୍ଷୀର ଦେଉଥିଲେ। କିନ୍ତୁ ଆଜି ସେମାନଙ୍କୁ କ୍ଷୀର ଦେଉଛନ୍ତି, ଯେଉଁମାନେ କ୍ଷୀର ଦେଉନଥିଲେ ସେମାନେ କ୍ଷୀର ଦେଉଛନ୍ତି। ଏବଂ ଗୋପାଳମାନେ ଯେଉଁ ରାଗିକିରି ଆସୁଥିଲେ, ବାଡ଼ି ଟିକି ଟିକି ଆସୁଥିଲେ, ପିଠି ପକାଇଗଲି, ସେ ପିଠିରେ କ'ଣ ତା ପିଲାମାନେ ସବୁ କୁଣ୍ଢେଇକିରି ଆଲିଙ୍ଗନ କରି ତାଙ୍କ ମୁଖକୁ ସବୁ ଶୁଙ୍ଘୁଛନ୍ତି, ତାଙ୍କର ମସ୍ତକୁ ଆଗ୍ରହଣ କରୁଛନ୍ତି। ଏଇଭଳି ଦେଖିକିରି ବଳରାମ ଏଇଠି ଜାଣିଲେ କ'ଣ ଘଟଣା, କ'ଣ ପାଇଁ ଏଇଟା ହେଉଛି, ଏଇଟା ତେର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ବ୍ରଜସ୍ୟ ରାମ ପ୍ରେମର୍ଦ୍ଧେ ବିକ୍ଷୋଭକଣ୍ଠ ମନୁକ୍ଷଣ ମୁକ୍ତ ସ୍ତନୁଷୁ ଅପି ତେଷୁ ପି ହେତୁ କି କ'ଣ ଏତବି ଚିନ୍ତୟ। ବ୍ରଜସ୍ୟ ରାମ, ରାମ ବର୍ତ୍ତମାନ ବଳରାମ କଥା ଲୀଳା ଆସିଲା, ବର୍ତ୍ତମାନ ବଳରାମ ଏମାନଙ୍କୁ ଯେ ପ୍ରେମ ବର୍ଦ୍ଧନ ଦେଖି ଉତ୍କଣ୍ଠା ଯେଉଁ ରହିଛି ଅନୁକ୍ଷଣ ବଡ଼ି ବଡ଼ିକା ଯାଉଛି, ମୁକ୍ତ ସ୍ତନେଶୁ ଅପି ଗାଭୀମାନେ ସେ ବର୍ଷମାନଙ୍କୁ କ୍ଷୀର ଦେଉନଥିଲେ, କାହିଁକିନା ସେମାନେ ତାଙ୍କର ଅଲଗା ସନ୍ତାନ ଯାହା ଥିଲେ ସେମାନେ ସବୁ କ୍ଷୀର ଦେଉଥିଲେ, କିନ୍ତୁ ଏମାନଙ୍କୁ କ୍ଷୀର ଦେଉଛନ୍ତି। ଏଇ ଯେଉଁ ଅହେତୁବତ କ'ଣ ପାଇଁ ଏତେ ପ୍ରେମ ବର୍ଦ୍ଧନ ହେଉଛି, କାରଣ କ'ଣ, ଏଇଟାକୁ ବର୍ତ୍ତମାନ ବଳରାମ ଚିନ୍ତା କରିବାକୁ ଲାଗିଲେ। ବଳରାମ ଗୋଟିଏ ବର୍ଷ କାଳ ପର୍ଯ୍ୟନ୍ତ ମଧ୍ୟ ମୋହିତ ହୋଇକି ରହିଥିଲେ ଭଗବାନଙ୍କର ମାୟା, ସେ ଜାଣିପାରୁନଥିଲେ। ତେଣୁ ଏଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବହୁତ ସୁନ୍ଦର ଭାବରେ ଭାଷ୍ୟ ଦେଇଛନ୍ତି, ସେଇଠି ବର୍ତ୍ତମାନ ବଳରାମଙ୍କର ଯେଉଁ ମୋହ କରିଥିଲେ, କୃଷ୍ଣ ମଧ୍ୟ ସମସ୍ତେ ମୋହ କରିଥିଲେ, ବଳରାମଙ୍କ ମୋହକୁ ଆସ୍ତେ ଆସ୍ତେ ଦୂର କଲେ। ମାୟା ଶନେଇ ଶନେଇ ଅଂଶେନା ଶନେଇବ ତସ୍ମାତ୍ ଉପର ରାମ ତୁ ଯୁଗପତ। ଆସ୍ତେ ଆସ୍ତେ ଏଇଟା ଯଦି ଚିନ୍ତା କଲେ ବଳରାମ ବର୍ତ୍ତମାନ ଚିନ୍ତା କରୁଛନ୍ତି, କ'ଣ ଘଟଣା, ଏଇଟା କାହିଁକି ହେଲା, ଗୋଟିଏ ବର୍ଷ କାଳ ଚାଲିଛି ସେ ଜାଣିପାରୁନଥିଲେ, ଆଜି ସେ ଏହି ଘଟଣାରୁ ଦେଖିକି ଜାଣିଲେ କ'ଣ ପାଇଁ ଏଇଟା ହେଲା। ତେଣୁ ସେ ଚିନ୍ତା କରୁଛନ୍ତି କିମ୍ ଏତ ଅଦ୍ଭୁତମିବ ବାସୁଦେବ କ୍ରୀଡ଼ାତ୍ମନି ବ୍ରଜସ୍ୟମନ ସ୍ତୋକେଶୁ ଅପୂର୍ବମ ପ୍ରେମ ବର୍ଦ୍ଧତେ। ତେଣୁ ବର୍ତ୍ତମାନ ଚିନ୍ତା କରୁଛନ୍ତି କିମ୍ ଏତ, ଏଇଟା କ'ଣ ପାଇଁ ଅଦ୍ଭୁତମିବ, ଅଦ୍ଭୁତ ସବୁ ଲୀଳା ହେଉଛି କ'ଣ କାରଣ କ'ଣ। ବାସୁଦେବ ଅଖିଳାତ୍ମନି, ବାସୁଦେବ କୃଷ୍ଣ ବ୍ରଜସ୍ୟ ସାତ୍ ମନୋସ୍ତୋକେଶୁ ଅପୂର୍ବମ ପ୍ରେମ ବର୍ଦ୍ଧତେ। ଆଗରୁ ଯେତିକି ତାଙ୍କର ପିଲାମାନେ ବସୁଦେବ ବସୁଦେବଙ୍କ ପୁତ୍ର ବାସୁଦେବଙ୍କୁ ଯେଉଁଭଳି ଭାବରେ ସେ ବ୍ରଜବାସୀମାନେ ଆନନ୍ଦ ମାନେ ପ୍ରେମ କରୁଥିଲେ, ଆଜି ନିଜର ତୋକେଶୁ ନିଜର ସନ୍ତାନମାନଙ୍କୁ ତାଙ୍କର ପ୍ରେମ ବର୍ଦ୍ଧନ ହେଉଛି, ସେଇଟା ସେ ଜାଣିପାରୁନଥିଲେ। ବର୍ତ୍ତମାନ ସେ ଚିନ୍ତା କରୁଛନ୍ତି କାରଣ କ'ଣ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ପ୍ରଥମ ମାୟାସୁ ପରମେ ସତି ବିରୋଧ ଦର୍ଶନାର୍ଥଂ ତସ୍ ଚିନ୍ତନ ମାହ। ତେଣୁ ପ୍ରଥମ ବର୍ତ୍ତମାନ ମାୟାର ଗୋଟେ ଅଂଶ ଦୂର ହେଲା, ମାୟାର ଗୋଟେ ଅଂଶ ଦୂର ହେଲା ଭଗବାନଙ୍କ ଇଚ୍ଛାରେ। ବଳରାମଙ୍କ ଉପରେ ଗଲା, ଅନ୍ୟମାନଙ୍କ ଉପରେ ଯାଇନି, ବଳରାମଙ୍କ ଉପରେ ମାୟାର ଅଂଶ ଗୋଟେ ଦୂର ହେଲା। ତେଣୁ ବିରୋଧ ଦର୍ଶନାର୍ଥଂ ତସ୍ ବର୍ତ୍ତମାନ ବିରୋଧ ଦେଖିପାରିଲେ, ଜାଣିପାରୁନଥିଲେ ବିରୋଧଟା। ତାଙ୍କର ପୁତ୍ରମାନଙ୍କୁ ଯେତିକି ଭଲ ପାଉଥିଲେ କୃଷ୍ଣଙ୍କୁ ତାଠାରୁ ଅଧିକ ଭଲ ପାଉଥିଲେ, କିନ୍ତୁ ବର୍ତ୍ତମାନ ସମାନ ହୋଇଯାଇଛି। କାରଣ କ'ଣ, ଏଇ ବିରୋଧଟାକୁ ସେ ବର୍ତ୍ତମାନ ଦେଖିପାରିଲେ, ମାୟା ଗୋଟେ ଅଂଶ ଦୂର କଲେ ଭଗବାନ କୃଷ୍ଣ, ଦୂର କରିବାରୁ ବଳରାମ ଏଇଟା ଚିନ୍ତା ଜାଣିବା ପାଇଁ ଯୋଗ୍ୟତା ହେଲେ ଯୋଗ୍ୟ ହେଲା ଯୋଗ୍ୟ ହେଲେ ସେ ତାପରେ ସେ ଚିନ୍ତା କରୁ କେୟଂ ବା କୁତାୟାତା ଦୈବୀ ବା ନାରୀ ନାରୀ ଉତା ସୁରୀ ଅସୁରୀ ପ୍ରାୟ ମାୟା ତୁମେ ଭର୍ତ୍ତୁ ନାନ୍ୟା ମେ ବି ବିମୋହିନୀ। ତେଣୁ ସେ ଚିନ୍ତା କରୁଛନ୍ତି କାହାର ମାୟା ଇଏ, କେୟଂ ବା କୁତ ଆୟାତା କିଏ ଆସିଲା ଏଠିକି, ଦୈବୀ ବା ନାରୀ ବା ଉତା ଅସୁରୀ, ଦୈବୀ ମାୟା ବା ନାରୀ ମାୟା ବା ଅସୁରୀ ମାୟା, ଏ ମାୟା ତ ମୋ ଉପରେ କାର୍ଯ୍ୟ କରିବ ନାହିଁ। ବଳରାମ ସେ ଭଗବାନ, ସେ ହେଉଛନ୍ତି କ'ଣ, ସେ ହେଉଛନ୍ତି ଭଗବାନଙ୍କ ଅନ୍ତରା ଭଗବାନଙ୍କ ବିସ୍ତାର, ସେ ଅନ୍ତରଙ୍ଗ ଶକ୍ତିରେ ରହିଛନ୍ତି ସେ। ଏ ଯେଉଁ ଦୈବୀ ଏମାନେ ସବୁ ଦ୍ୱିଗୁଣ ଭିତରେ ଅଛନ୍ତି, ଏମାନେ କ'ଣ ମୋ ଉପରେ ମାୟା ବିସ୍ତାର କରିପାରିବେ। ପ୍ରାୟ ମାୟା ତୁମେ ଭର୍ତ୍ତୁ, ବର୍ତ୍ତମାନ ସେ ଚିନ୍ତା କରିବା ପାଇଁ ଆରମ୍ଭ କଲେ, ଗୋଟିଏ ବର୍ଷ କାଳ ଚିନ୍ତା କରିପାରିନଥିଲେ କାରଣ ମାୟାର ଅଧୀନରେ ସେ ଥିଲେ ଭଗବାନଙ୍କ ମାୟାରେ। ତେଣୁ ପ୍ରାୟ ମାୟା ତୁମେ ଭର୍ତ୍ତୁ ନାନ୍ୟ ସେ ମେ ବି ବିମୋହିନୀ, ମୋତେ ଅନ୍ୟ କିଏ ବିମୋହନ କରିପାରିବ ନାହିଁ, ମୋର ଭର୍ତ୍ତୁ ଭଗବାନ କୃଷ୍ଣ। ଭଗବାନଙ୍କ କିଭଳି ସେବା ସେ କରୁଛନ୍ତି, ବଡ଼ ଭାଇ ହେଲେ ମଧ୍ୟ ସେ କହୁଛନ୍ତି ମୋର ଭର୍ତ୍ତୁ, ମୋର ସେ ଭଗବାନ, ମୋର ସେ ପ୍ରଭୁ, ମୋର ଭର୍ତ୍ତୁ, ମୋର ପାଳନକର୍ତ୍ତା। ଏଇଭଳି ଭାବରେ ଏଇ ଜ୍ଞାନରେ ତାଙ୍କର ଚିନ୍ତା ହେଉଛି, ସେ କ'ଣ ଚିନ୍ତା କରି ସୁଖଦ ଗୋସ୍ୱାମୀ ଜାଣିପାରିଲେ। ତେଣୁ ଏଇ ଶ୍ଳୋକଟି କୁହାଗଲା, ପ୍ରାୟ ମାୟା ତୁମେ ଭର୍ତ୍ତୁ ନାନ୍ୟା ମେ ବି ବିମୋହିନୀ, ଅନ୍ୟ କୌଣସି ମାୟା ମୋ ଉପରେ ଲାଗିପାରିବ ନାହିଁ, କେବଳ ପ୍ରଭୁ ଥାଉ। ଇଏ ଟିକିଏ ଲୁଚକାଳି ଖେଳୁଛି ଖେଳୁଥାଉ, ସେଟା ମନ ମନ ହେଉଛି ନା, ସେଇଟାକୁ ଘିନି ଆସିବେ କି, ସେ ଯୋଗୁଁ ଏଇଟା ଅଛି। ତେଣୁ ସେ କହୁଛନ୍ତି ନାନ୍ୟ ମେ ବି ବିମୋହିନୀ, ଆଉ କିଏ ମୋତେ ବିମୋହନ କରିପାରିବ ନାହିଁ, ଭଗବାନ ତାଙ୍କର ଭର୍ତ୍ତୁ ତାଙ୍କର ପ୍ରଭୁ କୃଷ୍ଣ ହିଁ, ସେତେ ମଧ୍ୟ ସେ ଖେଳ ଚାଲିଛି ଥାଉ, ଦରକାର ନାହିଁ। ଏଠି ତ 60,000 ମୁନିଷିକୁ ସେ କହୁଥିଲେ ବିନା ମାଇକ୍ରେ, ଆମେ ତ 4-5 ଜଣ ମୁନିଷି ଅଛେ, ଛୋଟ ମୁନିଠୁ ଆରମ୍ଭ କରି ବଡ଼ ମୁନି ପର୍ଯ୍ୟନ୍ତ 4-5 ଜଣ 5-6 ଜଣ ହେଇଯିବେ। ତେଣୁ ଏହିଭଳି ଭାବରେ ଭଗବାନଙ୍କର ଗୋଟିଏ ମାୟା ଯେତେବେଳେ ଦୂର ହେଲା, ସେତେବେଳେ ସେ ବିରୋଧ ଦେଖିପାରିଲେ, ଜାଣିପାରୁନଥିଲେ ଗୋଟିଏ ବର୍ଷ କାଳ ଜାଣିପାରୁନଥିଲେ। ତେଣୁ ଏଇଠି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, କ୍ଷଣଂ ପରାମୃଶ୍ୟ ଦ୍ୱିତୀୟ ମାୟାଂଶ ଉପରମେ, ମାୟା ମାୟାର ଆଉ ଗୋଟିଏ ଅଂଶ ଦ୍ୱିତୀୟ ଅଂଶ ଚାଲିଗଲା ଭଗବାନଙ୍କ ଇଚ୍ଛାରେ ଚାଲିଗଲା। 4 ପ୍ରକାର ମାୟା ଦ୍ୱାରା ସେ ମୋହିତ ହୋଇକି ରହିଥିଲେ ଏଇ ବର୍ଷ କାଳ। ଇତି ବହୁଧା ବିକଳ୍ପୀୟ ତୃତୀୟ ମାୟା ଅଂଶ ପରମେ, ଏଇଭଳି ଭାବରେ ଯେତେବେଳେ ବହୁ ଭାବରେ ଚିନ୍ତା କଲେ, ଇଏ ମୋର ଭର୍ତ୍ତୁଙ୍କର ମାୟା ଛଡ଼ା ଆଉ କାହାର ହେଇପାରିବ ନାହିଁ, ଏଇଭଳି ଭାବରେ ଚିନ୍ତା କରି 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 ଯେତେବେଳେ ଯାଉଛନ୍ତି, ସେତେବେଳେ ଭଗବାନଙ୍କ ଇଚ୍ଛାରେ ତାଙ୍କର ତୃତୀୟର ମାୟାର ଅଂଶ ଚାଲିଗଲା। ତାପରେ ସେ ଚିନ୍ତା କରୁଛନ୍ତି, ଇତି ସଞ୍ଚିତ୍ୟ ଦାସାରୋ ବସାନ୍ ସବୟସାନ ଅପି सर्वान् अचष्ट वैकुंठम चक्षुषा वयुनीन स ये जल चिंता करते बलदेव से देखिले इति संचित्य दासारो राम दासा वंशरे आसुचंती से वंशरे बत्सान कहीं दशार कहले से आचार्य जन टीकार कहे आम से जानू तेणु कही पार्न कहीं दशार शब्द व्यवहार कराला राम शब्द व्यवहार कराला ना कहीं प्रति श्लोके प्रत्यक्ष नाना अर्थ कह तेन इति संचित दासार हो बत्सान सवयसान अभी ये बत्स मानक सांग बाड़क मान जो चिंता करते सर्वान आचष्ट वैकुंठम भगवान कौन कले चतुर्थं माया सभी श्रीकृष्ण से इच्छा एवं उपरमे चिंता करसंती जो चतुर्थ मायार आवरण थिला लास्ट आवरणटा सेटा चलीगला चलीगला सेतबेले से देखिले सर्वान आचष्ट वैकुंठम चक्षुषा वयुनेन स ए ज्ञान चक्षुष प्राप्त हेले तेणु समस्त को देखुंत भगवान कृष्णकर विस्तार समस्त को कृष्णकर विस्तार तेणु सी आश्चर्य हो जाऊँगी पचार कृष्ण कौन ये घटना कौन हो सी कड़े गले मोर संग मान सांग सब कड़े गले शाखा मान कड़े गले से कृष्ण सब कहले ये घटना हूँ या तुम जो आसी ना वर्षक तलर घटना पांच छः दिन आ वर्ष तल घटना ब्रह्मा आसिक परीक्षा करुले तेणु सब चोर नहीं जाइए बर्तमान से नहांती तेणु मुझक विस्तार करलराम जान ला आउ कई जानि ना पांच छः दिन तापर मत पांच छः दिन पर्यटन वर्ष पूर्जा पर्यटन कई जान ना एपर्तंत मत कई जानि ना से आम जानी से जानि ना ये गुड़ लीलापर ब्रह्मा जो जा देखिले गोटे त्रुटि गोटे त्रुटि जो जा लोक देखिले तो देखिले कौन जो रही कैपिटाल जीवाप अलाउ करना जो मैंने रही सिक्योरिटी गार्ड जी धरना नौ मस मस सी अलाउ कले ना अलाउ कले ना आसली आमर से दिन आसते ये आम किए आम प्रभु महाराज आसते वैष्णव महाराज सी कहले जो बेस कहले सी सिक्योरिटी गोटे चपटा मारे तेणु ब्रह्मा कह सिक्यूरीटी गार्ड मत चपुटा मारा कौन घटना ताक सी हाथ जोड़े कहले कह दुख ना जान सब सी कहे कौन है कह मत कौन अलाउ कर कौन ना आमर प्रभु ब्रह्मा जी आस अमर तर आसन बस विराजमान करेंगे डुप्लिकेट ब्रह्मा आसवे तेनाली आस विदा करद अलाउ करना तेणु ब्रह्मा कहे मत खाली देखे दि मुझे चलजी चिंता ना तेणु देखला बेलू ब्रह्मा से भगवान निज विस्तार कर ब्रह्मा रूप से बस निज जो विस्तार करते ब्रह्मा रूप में विस्तार कर बसीगले तेणु ब्रह्मा आसिक हाथ जोड़कर पहुँची गले वर्ष वर्षे पूरी गला भितर गोटे त्रुटि भितर गोटे वर्ष हो जाए तेणु से सब क्षमा प्रार्थना कर चौदह अध्याय से सब वर्णना कर गोटे अध्याय खाली क्षमा प्रार्थना कर जान ली मोर चाकरी आज गला आ चाकरी तेणु से कहले प्रभु चाकरी तो ने जहाँ करतु तदस्तु मेनाथ स भूरी भाग भवित्र न्यत्र तुवा तिरस्ताम जेना हमें को भी भवत जनानाम भूतवा निषेवे तव पाद पल्लवम प्रभु मोर चाकरी चलीगला से शहे जन्म धरी स्वधर्म पारण करथिबारु आज ब्रह्मा चाकरी प्राप्त होते चाकरी चलीगला कि चिंता ना प्रभु मोर चाकरी जाऊ कि असुविधा ना तदस्तु मेनाथ मैं ये करतु मोर भूरी भाग्य हम मोर चाकरी चलीगला मोर मंद भाग्य नुह भल हो भूरी भाग्य भवित्र नत्र तुवा तिरस्ताम यही भवर हो जोकोसी जगार हो ब्रह्मा पद दिंतु बा गोटे कौन गोटे पिंपुड़ी दिंतु जन्म दिंतु कितु ये करूँ प्रभु तदस्तु मे नाथ स भूरी भाग भवित्र नत्र तुवा तिरस्ताम जेना हमें कवि भवत जनाना प्रभु मु आपण जो मैंने सब रही आपण जन सब आप लीलार भाग नहीं मुझे आप गोटे जन हो भूतवा निषेबे तब पाद पल्लवम आपण पाद पद्म को सेवा करी तेणु ये प्रार्थना कर भगवान किसी कहले मुझे कहले ना ये स्तुति कले ये कम प्रार्थना कले भगवान भगवान किसी कहले ना तेणु बाध्य फेरीगले विफल मन मन दुखे फेरी जा किंतु तांकर जो मौन होते सम्मति लक्षण ସମ୍ମତି ପ୍ରଦାନ କଲେ, ସେଥିପାଇଁ ସେ ଭଗବାନ ଯେତେବେଳେ ଆସିଲେ ମହାପ୍ରଭୁ ରୂପରେ ଆସିଲେ, ସେତେବେଳେ ସେ କେଉଁ ରୂପରେ ଆସିଲେ, ବ୍ରହ୍ମ ହରିଦାସ ରୂପରେ ଆସିଲେ। ସେ ହରିଦାସ ତିନି ଲକ୍ଷ ନାମ ନେଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଏଇଭଳି ଭାବରେ ଏତିର ଅଧ୍ୟାୟରେ ବଳରାମ ଯେଉଁ ଆବସେଣ୍ଟ ଥିଲେ ତା ଦେହରେ ମଧ୍ୟ ଗୋଟେ ଲୀଳା ହୋଇଗଲା। ତେଣୁ ବଳରାମ ଯେଉଁ ସମୟରେ ରହିଛନ୍ତି ଭଗବାନଙ୍କ ଇଚ୍ଛାରେ ବଳରାମ ସେଦିନ ଆସିନାହାନ୍ତି, ଭଗବାନ ଏସବୁ ଲୀଳା ହୋଇଛି। ଏଇ ଲୀଳାଟି ହୋଇଥିଲା, ପୁଣି ଆଉ ଗୋଟେ ଲୀଳା ହେବ ଆ ପରେ ଗ୍ରୀଷ୍ମ ଦିନରେ କଥା। ଗ୍ରୀଷ୍ମ ଦିନରେ ଯେଉଁ କାଳିଆ ଦମନ କରିବେ, ସେଦିନ ଯେଉଁ ଆସିଥିଲେ ବଳରାମ ଆସିନଥିଲେ ତାଙ୍କ ସାଙ୍ଗରେ। ବଳରାମ ଯେ ବଡ଼ ଭାଇ ନା ଆକଟ କରିବେ, ସେ ଆଲାଉ କରିନଥାନ୍ତେ, ବଳରାମ ଆସିଲେ ଲୀଳା ହୋଇପାରିନଥାନ୍ତା। ଏ ବ୍ରହ୍ମ ଲୀଳାରେ ଆମେ ସବୁ କହିଥିବାର ବହୁତ ତାତ୍ପର୍ଯ୍ୟ ରହିଛି। ଗୋଟିଏ ବର୍ଷ କାଳ ଯେଉଁ ରହିଥିଲେ ଭଗବାନ, ତାଙ୍କର ଯେଉଁ ମାଆ ମାନେ ସାଙ୍ଗ ବାଳକମାନଙ୍କ ମାଆ ମାନେ ସେମାନେ ଚାହୁଁଥିଲେ କୃଷ୍ଣଙ୍କୁ ନିଜର ପୁତ୍ର ରୂପେ ପାଇବା ପାଇଁ, ଗାଭୀମାନେ ସେମାନେ ମଧ୍ୟ ଚାହୁଁଥିଲେ କୃଷ୍ଣଙ୍କୁ ନିଜର ବତ୍ସା ରୂପେ ପାଇବା ପାଇଁ। ତେଣୁ ସମସ୍ତଙ୍କ ମନସ୍କାମନା ସେ ପୂରଣ କରିଛନ୍ତି। ଏ ବ୍ରହ୍ମାଙ୍କ ମାଧ୍ୟମରେ ବ୍ରହ୍ମାଙ୍କୁ ଯେଉଁ କାନ୍ଧରେ ରଖି ପିସ୍ତଲ ମାରନ୍ତି, ଗୁଳି କରନ୍ତି, ସେଇଭଳିଆ ବ୍ରହ୍ମାଙ୍କ କାନ୍ଧରେ ବ୍ରହ୍ମାଙ୍କୁ ଟାର୍ଗେଟ କରିଦେଲେ, ବ୍ରହ୍ମା ମନ ଦୁଃଖ ରହିଛନ୍ତି। କାରଣ ଏହିସବୁ ବର୍ଣ୍ଣନା କରାଯାଉ ବୃହତ ଭାଗବତ ଅମୃତରେ, ଯେତେବେଳେ ନାରଦ ମୁନି ଯାଇ ପଚାରେ ବ୍ରହ୍ମାଙ୍କୁ, ବ୍ରହ୍ମାଜୀ ଆପଣ ପିତା ଆପଣ ହେଉଛନ୍ତି ଶ୍ରେଷ୍ଠ ଭକ୍ତ, ସେତେବେଳେ ସେ କଥା କହିବେ ନା, ମୁଁ ଭକ୍ତ କ'ଣ, ମୁଁ ଚୋରି କରି ଆଣିଥିଲି ଜୀବନ, ପ୍ରଥମଥର ପାଇଁ ଚୋରି କରିଥିଲି, ଭଗବାନ ମୋତେ କ୍ଷମା କଲେ ନାହିଁ, କିଛି କଥା କହିଲେ ନାହିଁ, ଏସବୁ କଥା ବର୍ଣ୍ଣନା କରାଯିବ। କିନ୍ତୁ ପ୍ରକୃତ ତାଙ୍କର ଯେଉଁ ରହିଛି, ତାଙ୍କର କାମନା କରିଥିଲେ, ସେ କାମନା ପୂରଣ କରିଛନ୍ତି ଭଗବାନ। ତେଣୁ ଏଇଭଳି ଭାବରେ ଏଇ ଯେଉଁ ଲୀଳାଟି ହେଲା 13 ଅଧ୍ୟାୟରେ ସବୁ ହେଲା। ତାପରେ 15 ଅଧ୍ୟାୟ ଭଗବାନ ପୌଗଣ୍ଡ ଲୀଳା ଆରମ୍ଭ ହେଲା। ପୌଗଣ୍ଡ ଲୀଳା 15 ଅଧ୍ୟାୟ, ତଥାସ୍ତ ପୌଗଣ୍ଡ ଭୟ ସିଦ୍ଧ ବୋଧେ, କ'ଣ ଭଗବାନଙ୍କ ପୌଗଣ୍ଡ ବର୍ଷ ଆସିଗଲା, 6 ବର୍ଷ ଲୀଳା ଏଇଟା, ନା ପୌଗଣ୍ଡଟା ହେଉଛି 6ରୁ, କୁମାର ହେଉଛି 5 ପର୍ଯ୍ୟନ୍ତ, ପୌଗଣ୍ଡ ହେଉଛି 6ରୁ 10, ତାପରେ କିଶୋର ଲୀଳା 11ରୁ ଆରମ୍ଭ ହେବ। ତେଣୁ ଇଏ ଯେଉଁ ଚତୁର୍ଥ ପୌଗଣ୍ଡ ବୟ ସିଦ୍ଧ କରାଯାଏ, ଏଇ 16 ଲୀଳା ବର୍ଣ୍ଣନା କରାଯାଇଛି। ତେଣୁ ଏସବୁ ରହିଛି, ବହୁବତୁସ୍ତୁ ପଶୁପାଳକ ସମତ, ଭଗବାନ ବଡ଼ ମାନେ 6 ବର୍ଷ ଯେତେବେଳେ ହୋଇଗଲେ, ସେତେବେଳେ ଏ ବର୍ଷାମାନେ ମଧ୍ୟ ବଡ଼ ହୋଇଗଲେ, ବଡ଼ ଗାଭୀ ହୋଇଗଲେ। ତେଣୁ ସେ ତାଙ୍କର ଚରିବା ପାଇଁ ଅନ୍ୟମାନେ ବଡ଼ ଯେଉଁମାନେ ଗୋପାଳ ମଧ୍ୟ ସେମାନେ ସବୁ ନେବେ, ସେମାନେ ତାଙ୍କ ଗଲେ ନାହିଁ, କୃଷ୍ଣଙ୍କ ସାଙ୍ଗରେ ଯିବେ, ତାଙ୍କ ସାଙ୍ଗରେ ଯିବେ ନାହିଁ, ଏଇଭଳି ଭାବରେ ଗଲେ ନାହିଁ। ଆହୁରି ବହୁତ ସବୁ ଅସୁବିଧା ହେଲା, ଯେଉଁଥିପାଇଁ କି ତାଙ୍କୁ ପୁଣି ବାବୁବତୁସ୍ତୁ ପଶୁପାଳ ଅନ୍ୟ ପଶୁପାଳମାନେ ସେ ସମ୍ମତି ଦେଲେ। କାର୍ତ୍ତିକ ଗୋପାଷ୍ଟମୀରେ ସେ ଭଗବାନ କୃଷ୍ଣ ବଳରାମ ଏମାନେ ଗୋଚାରଣ କଲେ, ଗୋଚାରଣ ତା ପୂର୍ବରୁ ଗାଭୀଚାରଣ କରୁଥିଲେ। ତେଣୁ ପଶୁପାଳ ସମ୍ବନ୍ଧ ଗାସ୍ ଚାରଣ ତ ସଖିବି ସମାନ ପଦେଇ, ତେଣୁ ତାଙ୍କ ସଖାମାନଙ୍କ ସହିତ ଭଗବାନ ବର୍ତ୍ତମାନ ଗୋଚାରଣ କରିବା ପାଇଁ ଆରମ୍ଭ କଲେ। ବୃନ୍ଦାବନ ପୁଣ୍ୟ ମତିବ ଚକ୍ରତି, ବୃନ୍ଦାବନକୁ ବହୁତ ପୁଣ୍ୟ ବୋଲି କରିଦେଲେ, ବହୁତ ସୁନ୍ଦର କରିଦେଲେ ବୃନ୍ଦାବନ। ପୁଣ୍ୟ କ'ଣ କରିଦେଲେ ନା, ଭଗବାନଙ୍କର ଛୋଟ ଲୀଳା ଯେଉଁ ଛୋଟ ପାଦ ଥିଲା, ତା ଦେହରେ ଯେଉଁ ଚିହ୍ନ ସବୁ ରହିଛି, 29ଟି ଚିହ୍ନ ରହିଛି ଭଗବାନଙ୍କର, ସେସବୁ ଚିହ୍ନ ଏତେ ସ୍ପଷ୍ଟ ହେଉନଥିଲା। କିନ୍ତୁ ଆଜି ଯେତେବେଳେ ଭଗବାନଙ୍କର ଟିକିଏ ବଡ଼ ହୋଇଯାଇଛି, ପାଦ ଟିକେ ବଡ଼ ହୋଇଯାଇଛି, ସେ ଚିହ୍ନ ସବୁ ସ୍ପଷ୍ଟ ହୋଇଯାଇଛି। ତେଣୁ ବୃନ୍ଦାବନ ପୁଣ୍ୟ ଅତୀବ ଚକ୍ରତୁ, ବହୁତ ପୁଣ୍ୟ, ବହୁତ ସୁନ୍ଦର ଦେଖାଯାଉଛନ୍ତି ବୃନ୍ଦାବନ। ତେଣୁ ଏଇ ହେଉଛି 15 ଅଧ୍ୟାୟରେ ଭଗବାନ ଲୀଳା କରିବେ, ଧେନୁକାସୁର ବଧ କରିବେ, ଧେନୁକାସୁର ବଧ ଏଠି ବଳରାମ କରିବେ, କୃଷ୍ଣ କରିବେ ନାହିଁ। କାହିଁ କରିବେ ନାହିଁ ତାର କାରଣ ହେଉଛି, ଯାହା ହେଉ ଏଇଭଳି ଭାବରେ ଯେତେବେଳେ ଯାଉଛନ୍ତି, 15 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ଯାଉଛନ୍ତି ବୃନ୍ଦାବନ ପୁଣ୍ୟ ଅତୀବ ଚକ୍ରତୁ, ତେଣୁ ସେହି ସମୟରେ ବହୁତ ସୁନ୍ଦର ସବୁ ବର୍ଣ୍ଣନା କରାଯାଇଛି। ବୃନ୍ଦାବନର ଯେଉଁ ରହିଛି ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରାଯାଉଛି, ପ୍ରକୃତି ଯେଉଁ ରହିଛି ସୁନ୍ଦର ପ୍ରକୃତି ରହିଛି, ସେ ବର୍ଣ୍ଣନା ଗାନ ମଞ୍ଜୁ ଘୋଷ ଅଳି ମୃଗ ବିଜା କୁଳଙ୍ଗ
మహన్ మనహం ప్రఖ్యపయత్ సరస్వత బాతేన జుష్టం శతపత్రగంధిన నిరీక్షరంతు భగవాన్ మనోదధి. భగవాన్ పిడియా పై మనం తర ఆసిగలా భగవాన్ బహుత్ మంజు ఘోష మంజు కహిలే మనముగ్ధ కర భ్రమర మనే మనముగ్ధ కర ఘోష తర గుణ ఘోష అంది అడి గడి అలా మృగ ద్విజ మృగ పశుమాన పక్షీ మే ఏ బహుత్ సుందర భావే నాద కొడుతుంది. సరస్వత నదీ మే శరత్ ఋతుర వర్ణన జల సబ్ స్వచ్ఛ అయ్యాయి. బాతేన జుష్టం శతపత్ర గంధినా బహుత్ సుందర సుభాష ఆసూచి సుభాష ఆసూ సుభాష ఆసూని బి ఆమర చాలి సుభాష ఆసూ బాతేన జుష్టం బాత బహుత్ సుందర మనం బెసి థండా నుహ కి బెసి గరం నుహ బహుత్ నాతి శీతోష్ణ వాయు ఆసూచి ఏం బహుత్ సుగంధి దౌచి. తేను ఏ వర్ణన కరి విశ్వనాథ చక్రపతి ఠాకుర కోసంది ఆమర జో పాంచటి జాక ఇంద్రియ మనం ఆనంద ప్రాప్త అవుతుంది చక్షు ద్వారా ఈ జో రూప దేఖి కి సేమన ఆనందిత అవుతుంది. నాసిక ద్వారా ఈ జో సుగంధి ఆసూచి ఆనందిత అవుతుంది. కర్ణ ద్వారా ఈ జో పక్షీ మన నాద కరుతుంది పశు మన నాద ଯେଉଁ ରହିଛି ଆମର ଯେଉଁ ରହିଛି ଆମର ଛୋଟ ଗୋସାଇନ୍ ଷ୍ଟକରେ କ'ଣ ସେ କୁଜ କୋକିଳ ହଂସ ସାରସ ଗଣାକିନି ମୟୂରା କୋଳି ଆରମ୍ଭ ହେଉଛି କେଉଁଠି କୁଜତରୁ ଆରମ୍ଭ ହେଉଛି ଏସବୁ ସୁନ୍ଦର ସବୁ ରହିଛି ସବୁ ସବୁ ରହିଛି ସୁନ୍ଦର ଦାରଣ ପରିବେଶ ଚକ୍ଷୁକୁ ସେ ସୁନ୍ଦର ସୌନ୍ଦର୍ଯ୍ୟ ଦେଖି ଆନନ୍ଦ ଲାଗୁଛି ନାସାକୁ ସେ ସୁଗନ୍ଧି ଆନନ୍ଦ ଲାଗୁଛି ସ୍ପର୍ଶେନ୍ଦ୍ରିୟମାନଙ୍କୁ କିଭଳି ଆନନ୍ଦ ଲାଗୁଛି ନା ଶୀତଳ ଆର୍ଦ୍ରତା ପବନ ଯେଉଁ ଆସୁଛି ସ୍ପର୍ଶେନ୍ଦ୍ରିୟକୁ ଆନନ୍ଦ ଲାଗୁଛି ଦୁଇ ନୟନକୁ ଏ ଯେଉଁ ସୌନ୍ଦର୍ଯ୍ୟ ଏସବୁ ଆନନ୍ଦ ପ୍ରଦାନ କରୁଛି. ଏହିଭଳି ଭାବରେ ସମସ୍ତ ଇନ୍ଦ୍ରିୟମାନେ ଆନନ୍ଦିତ ହୋଇଯାଉଛନ୍ତି. ତେଣୁ ଏହିଭଳି ଭାବରେ ଯେତେବେଳେ ଭଗବାନ ତାଙ୍କର ବଳରାମଙ୍କ ସହିତ ଯାଉଛନ୍ତି ଗୋଚାରଣ କରୁଛନ୍ତି ସେଠି ସେ କହୁଛନ୍ତି ଭଗବାନ ସ୍ୱୟଂ ଭଗବାନ କୃଷ୍ଣ କିନ୍ତୁ ସେ ବଳରାମଙ୍କୁ ପୂଜ୍ୟ ବୋଲି କହିକିରି ସବୁ କଥା କହିଛନ୍ତି. ଆହୁ ଅମି ଦେବରା ମରାଚିତଂ ପାଦା ବୁଜନ୍ତେ ସୁମନ ଫଳାହରଣ ନମନ୍ତି ଉପାଦା ଶିଖାବେରାତ୍ମା ତମୋପହତେଇ ତରୁଜନ୍ମ ସ୍ୱକୃତମ୍. ତରୁମାନେ ଯେଉଁ ରହିଛନ୍ତି ବୃନ୍ଦାବନ ତରୁ ସେମାନେ ସବୁ ମୁନି ଋଷି ସବୁ ବହୁତ ମହା ଭକ୍ତ ସେମାନେ. ତେଣୁ ଭଗବାନ ଯେତେବେଳେ ଆସୁଛନ୍ତି ସେମାନେ ନଈ କରୁଛନ୍ତି ଭଗବାନ ପାଦକୁ ଛୁଇଁଲା ପାଇଁ ନଈ କରୁଛନ୍ତି ସେ କଥା କହୁଛନ୍ତି ଭଗବାନ କହୁଛନ୍ତି. ଆହୋ ଆମି ଦେବ ବରା ମରାଠିତା ଏ ପ୍ରଭୁ ତାଙ୍କ ବଡ଼ ଭାଇଙ୍କୁ ଏ କରୁଛନ୍ତି ଏ ଦେବବର ଆପଣ ବଳରାମ ଆପଣ ଶ୍ରେଷ୍ଠ ଆମର ଦେବତାମାନେ ମଧ୍ୟ ଆପଣ ପୂଜା କରୁଛନ୍ତି ବାଦାମ ବୁଜନ୍ତେ ସୁମନ ଫଳାହରଣ ଏଇ ଯେଉଁ ରହିଛନ୍ତି ବୃକ୍ଷମାନେ ତରୁମାନେ ରହିଛନ୍ତି ତାଙ୍କର ପୁଷ୍ପ ଆପଣଙ୍କ ପାଦପଦ୍ମାନେ ବର୍ଷା କରୁଛନ୍ତି ତାଙ୍କର ଫଳ ସବୁ ଦେଉଛନ୍ତି ଅର୍ପଣ କରୁଛନ୍ତି ଆପଣଙ୍କୁ ପୂଜା କରିବା ପାଇଁ ନମନ୍ତି ଉପାଦା ଶିଖାବିରାତ୍ମାସ. ତେଣୁ ଏ ଶିଖା ବୃକ୍ଷମାନେ ଆପଣଙ୍କ ପାଖରେ ନଈ କରୁଛନ୍ତି କାହିଁକି ନା ତମ ପହତେଇ ତରୁଜନ୍ମ ଯତ୍କୃତ ସେମାନେ ଯେଉଁ ତରୁଜନ୍ମ ପ୍ରାପ୍ତ ହେଲେ ତମ ଗୁଣରୁ ଏଇ ଯେଉଁ ତମ ପହତେଇ ଏଇଠି ଅଛି ନା ତମ ଗୁଣରୁ ଏଇ ତରୁଜନ୍ମ ପ୍ରାପ୍ତ ହୋଇଛନ୍ତି ସ୍ଥାବର ଜନ୍ମ ପ୍ରାପ୍ତ ହୋଇଛନ୍ତି ଏଥିରୁ ଉଦ୍ଧାର ପାଇବା ପାଇଁ ଆପଣ ସେ ପୂଜା କରୁଛନ୍ତି. ପ୍ରକୃତ ତରୁମାନେ ଭଗବାନଙ୍କର କୃଷ୍ଣଙ୍କର ପୂଜା କରିବା ପାଇଁ ଚାହୁଁଛନ୍ତି ଇଭେନ୍ ତ ପଡ଼ କମ୍ ନୁହଁ କିନ୍ତୁ ଭଗବାନ କୃଷ୍ଣ ତାଙ୍କୁ ସବୁ କ୍ରେଡ଼ିଟ୍ ଦେଉଛନ୍ତି ବଳରାମଙ୍କୁ ସବୁ କ୍ରେଡ଼ିଟ୍ ଦେଉଛନ୍ତି. ଏତେ ଇନା ତବ ଦଶକ୍ଷୀଳ ଲୋକତୀର୍ଥଂ ଗାୟନ୍ତ ଆଦି ପୁରୁଷ ପୁରୁଷାନ୍ କଥଂ ଭଜନ୍ତେ ପ୍ରାୟ ଅମି ମୁନିଗଣା ଭବଦୀୟ ମୁଖ୍ୟା ଗୁଢ଼ ବନେ ବି ନ ଯାଉଛି ଅନାଭାତ୍ମ ଦୈବଂ ଦୈବଂ. ଏତେ ଦିନ ଏ ଯେଉଁ ଭ୍ରମରମାନେ ଆପଣଙ୍କ ଗୁଣଗାନ କରୁଛନ୍ତି ଯେସବୁ କ୍ଷୀଳ ଲୋକତୀର୍ଥଂ ଗାୟନ୍ତ ଆଦି ପୁରୁଷ ଅନୁକଥଂ ଭଜନ୍ତେ ଆପଣଙ୍କ ପଛେ ପଛେ ସେ ଯାଉଛନ୍ତି ଆପଣ ହେଉଛନ୍ତି ଆଦି ପୁରୁଷ କିନ୍ତୁ ଆଦି ପୁରୁଷ କୃଷ୍ଣଙ୍କୁ କୁହାଯାଏ ଗୋବିନ୍ଦମ ଆଦି ପୁରୁଷଂ ତମହଂ ଭଜାମି ଗୋବିନ୍ଦମ
ଆମେ ସନ୍ଧ୍ୟାବେଳେ ସନାତନ ଶିକ୍ଷା କହୁଛୁ, ସେଠି ବର୍ଣ୍ଣନା କରାଯାଇଛି। ସ୍ୱୟଂ ରୂପ ସିଏ ବଳରାମ ହେଉଛନ୍ତି ତାଙ୍କ ବିସ୍ତାର, ଆଦିପୁରୁଷ ହେଉଛି କୃଷ୍ଣ, ସ୍ୱୟଂ ରୂପ ସିଏ। ଯାହା ହଉ, ଏହିଭଳି ଭାବରେ ଭଗବାନ କୃଷ୍ଣ ତାଙ୍କର ଭାଇଙ୍କୁ ସବୁ ତାଙ୍କୁ ସବୁ ଗୌରବ ପ୍ରଦାନ କରୁଛନ୍ତି। ପ୍ରାୟ ଅମି ମୁନିଗଣା ଭବଦୀୟ ମୂର୍ଖା, ଏମାନେ ସବୁ ପ୍ରକୃତିରେ ଆପଣଙ୍କର ଏମାନେ ସବୁ ମୁନି, ଆପଣଙ୍କର ଭକ୍ତମାନଙ୍କ ମଧ୍ୟରେ ଶ୍ରେଷ୍ଠ ନାରଦ ଇତ୍ୟାଦି, ଏମାନେ ସବୁ ଗୁଢ଼ ବନେ ବି ନ ଦେଉଛି, ଆପଣ ଛାଡ଼ି ପାରୁନାହାନ୍ତି, ଆପଣ ତ୍ୟାଗ କରିପାରୁନାହାନ୍ତି, ଗୁଢ଼ ବନରେ ରହିଲେ ମଧ୍ୟ ସେ ଆପଣଙ୍କର ପଛରେ ଆସୁଛନ୍ତି। ହରିଣମାନେ ନୃତ୍ୟ କରୁଛନ୍ତି ଆପଣଙ୍କ ପାଇଁ, ସବୁ କରୁଛନ୍ତି। ଏଇଭଳି ଭାବରେ ସେ କହୁଛନ୍ତି, ଭଗବାନ କୃଷ୍ଣ କହୁଛନ୍ତି ଏଭଳି ଭାବରେ ସମସ୍ତଙ୍କୁ ପ୍ରଶଂସା କରୁଛନ୍ତି। ଭଗବାନ ବଳରାମଙ୍କୁ ସବୁ ପ୍ରଶଂସାକୁ ଦେଇକି ପ୍ରଦାନ କରି କହୁଛନ୍ତି, ଏବଂ ବୃନ୍ଦାବନ ଶ୍ରୀମଦ୍ କୃଷ୍ଣ ପ୍ରୀତ ମହା ପଶୁନ୍ ରେମେ ସଞ୍ଚାର ନଦ୍ରେ ସରି ଦ୍ରୋଧସୁ ସାଙ୍ଗ। ତେଣୁ ଭଗବାନ ବଳରାମଙ୍କ ସହିତ, ଭାଇ ବଳରାମଙ୍କ ସହିତ ବିଭିନ୍ନ ପ୍ରକାର ଲୀଳା କରୁଛନ୍ତି। ବେଳେବେଳେ ବୃନ୍ଦାବନର ଭ୍ରମରମାନେ ଉଚ୍ଚାସରେ ଏତେ ମତ ହେଉଥିଲେ ଯେ ସେମାନେ ଆଖି ବନ୍ଦ କରି ଗୀତ ଗାଇବାକୁ ଆରମ୍ଭ କରୁଥିଲେ। ଗୋପବାଳକଗଣ ବଳଦେବଙ୍କ ସହ ବନପଥରେ ଯାଉ ଯାଉ ଶ୍ରୀକୃଷ୍ଣ ଭ୍ରମରମାନଙ୍କ ଗାନକୁ ଅନୁକରଣ କରି ଗାଉଥିଲେ। ଭ୍ରମରମାନେ ଗୁଣୁଗୁଣ ହେଉଛନ୍ତି, ଜୀବନରେ ଗୁଣୁଗୁଣ ହେଉଛନ୍ତି, ଏବଂ ସେତେବେଳେ ସଖାମାନେ ତାଙ୍କ ଲୀଳା ସମୟ କୀର୍ତ୍ତନ କରୁଥିଲେ। ସଖାମାନେ କୃଷ୍ଣ ଜୟ ହୋ, କୃଷ୍ଣ ଜୟ ହୋ ବଳରାମ, ଏଇଭଳି ଭାବରେ ତାଙ୍କର ଗୁଣଗାନ କରୁଛନ୍ତି। ବେଳେବେଳେ ଶ୍ରୀକୃଷ୍ଣ ସୁଖପକ୍ଷୀର ଡାକ, କେତେବେଳେ ମୟୂର ସ୍ୱର ଉକୁଳର ଡାକ, ଏବଂ ବେଳେବେଳେ ରାଜହଂସର ଡାକକୁ ଅନୁକରଣ କରୁଥିଲେ। ବିଭିନ୍ନ ପ୍ରକାର ସ୍ୱର ଯେଉଁ ରହିଛି ପକ୍ଷୀମାନଙ୍କର, ସେସବୁ ଅନୁକରଣ କରୁଛନ୍ତି ଭଗବାନ କୃଷ୍ଣ ବଳରାମ। କେତେବେଳେ ଗୋପବାଳକମାନଙ୍କର ହାସ୍ୟ ଉତ୍ପାଦନ କରି ଉତ୍ସାହର ସହିତ ମୟୂର ନୃତ୍ୟକୁ ଅନୁକରଣ କରୁଥିଲେ। ଆମେ ଏଇଟା କହିଥିଲେ, ଭଗବାନଙ୍କର ଯେଉଁ ଲୀଳା ବର୍ଣ୍ଣନା କରାଯାଉଥିଲା, ଶୀତ କ'ଣ ଶରତ ଋତୁର ବର୍ଣ୍ଣନା କରାଯାଇଥିଲା ଦଶମ ସ୍କନ୍ଧ 20 ଅଧ୍ୟାୟରେ ବର୍ଷା ଋତୁର, 21 ଅଧ୍ୟାୟରେ ବେଣୁ ଗୀତିରେ ସେ ଶରତ ଋତୁର ବର୍ଣ୍ଣନା କରାଯାଇଥିଲା। ସେଥିରେ କହିଥିଲେ, ଏ ନୋବେଲ ପ୍ରାଇଜ୍ ପ୍ରାଇଜ୍ ଦେଇଥିଲେ ମୟୂର ତାଙ୍କୁ ଦେଇଥିଲେ କୃଷ୍ଣଙ୍କୁ, ବିଶ୍ୱନାଥ ଚକୁଟାକୁ କହୁଛନ୍ତି। ମୟୂରମାନେ ନୃତ୍ୟ କରୁଛନ୍ତି, କୃଷ୍ଣ ମଧ୍ୟ ତାଙ୍କ ନୃତ୍ୟ ଭଳି ନୃତ୍ୟ କରୁଛନ୍ତି। ତେଣୁ ମୟୂରମାନେ ଖୁସି ହେଇକିରି ତାଙ୍କର ଗୋଟେ ଚୂଡ଼ ରହିଛି ମୟୂର ପିଖ ପଙ୍ଖକୁ ପକାଇ ଦେଇଛନ୍ତି କୃଷ୍ଣଙ୍କୁ, କ'ଣ ସେଇଟା ପାରିତୋଷିକ ଦେଉଛନ୍ତି। ପୌରମାନେ ଖୁସି ହେଇକି ତୁମକୁ ପୁରସ୍କାର ପ୍ରଦାନ କରାଗଲା, କୃତ ଦେଉଛନ୍ତି। ଭଗବାନ କୃଷ୍ଣ ମଧ୍ୟ ବହୁତ ଆନନ୍ଦର ସହିତ ନେଇକିରି ନିଜ ପ୍ରସାରେ ଲଗାଉଛନ୍ତି। ବିଶ୍ୱନାଥ ଚକୁଟାକୁ ତାଙ୍କୁ ହାସଲ କରିଛନ୍ତି କଥା, ମେଡ଼ାଲ ସେ ପାଇଲେ, କୃଷ୍ଣ ଭାବିଲେ ମୋତେ ମେଡ଼ାଲ ଦିଆଗଲା ମୟୂର ପୁଚ୍ଛ। ତେଣୁ ଏହିଭଳି ଭାବରେ କ୍ୱଚିତ୍ କ୍ରୀଡ଼ା ନୃତ୍ୟକୁ ଅନୁକରଣ କରୁଥିଲେ। କେତେବେଳେ ବି ଗାଭୀ ଓ ଗୋପାଳମାନଙ୍କୁ ଆନନ୍ଦ ଦାନ କରି ମେଘ ଗମ୍ଭୀର ସ୍ୱରରେ ପଶୁପାଳକମାନଙ୍କର ଠାରୁ ଦୂରକୁ ଚାଲିଯାଉ ପଶୁମାନଙ୍କୁ ନାମ ଧରି ସେ ପ୍ରୀତି ସହକାରେ ଡାକୁଥିଲେ। ଆମର ଗୋଟେ ଗୋପାଳମାନଙ୍କ ନାମକରଣ ହୋଇଛି, ଆମର ଦେଇଛନ୍ତି ଗୋରୁମାନଙ୍କୁ ଦେଇଛନ୍ତି ନାମକରଣ ହୋଇଛି, ଜନ୍ମାଷ୍ଟମୀରେ ସବୁ ଉଦ୍ଘାଟନ ହେବ। ତେଣୁ ବେଳେବେଳେ ଚକର କ୍ରଞ୍ଚ ଚକ୍ରାହ ଭାରଦ୍ୱାଜ ମୟୂରକୁ ଅନୁକରଣ କରି ଚିତ୍କାର କରୁଥିଲେ। ବେଳେବେଳେ ସେ ବାଘ ସିଂହଙ୍କର କୃତ୍ରିମ ଭୟରେ ଛୋଟ ଛୋଟ ପ୍ରାଣୀମାନଙ୍କ ସହିତ ଦୌଡ଼ି ପଳାଇ ଯାଉଥିଲେ। ଏଭଳି ଭାବେ ଲୀଳା ଚାଲିଛି ଭଗବାନଙ୍କ ପୌଗଣ୍ଡ ଲୀଳା। ଯେତେବେଳେ ତାଙ୍କର ବଡ଼ ଭାଇ କ୍ରୀଡ଼ା କରିକି ପରିଶ୍ରାନ୍ତ ହୋଇ କୌଣସି ଗୋପବାଳକର କୋଳରେ ମଥା ରଖି ଶୋଇ ପଡ଼ୁଥିଲେ, ସେତେବେଳେ ଶ୍ରୀକୃଷ୍ଣ ସ୍ୱୟଂ ତାଙ୍କ ପାଦ ସମ୍ଭାହନ ଅନ୍ୟାନ୍ୟ ସେବା ଦ୍ୱାରା ତାଙ୍କୁ କ୍ରାନ୍ତି ଲାଘବ କରିବା ପାଇଁ ତାଙ୍କୁ ସାହାଯ୍ୟ କରୁଥିଲେ। ବଡ଼ଭାଇ ହେଇଛନ୍ତି, ବଡ଼ ଭାଇଙ୍କୁ ପୂଜା ଗ୍ରହଣ କରିବେ, ଯଦିଓ ସିଏ ସବୁବେଳେ ପୂଜା କରୁଛନ୍ତି, ସେ ଚାହୁଁନାହାନ୍ତି, କିନ୍ତୁ ସେ କୃଷ୍ଣ ମଧ୍ୟ ତାଙ୍କୁ ପୂଜା କରୁଛନ୍ତି। ବଡ଼ ଭାଇ ସେ ମଧୁଭକ୍ତ ପୂଜା ଅଧିକ, ବଡ଼ ଭାଇ ନହେଲେ ମଧ୍ୟ ଖାଲି ଜଣେ ଭକ୍ତ ହେଇଗଲେ ମଧ୍ୟ ଭଗବାନ ତାଙ୍କର ପୂଜାକୁ ନିଜ ପୂଜା ଠାରୁ ଅଧିକା କରିଦିଅନ୍ତି। ତେଣୁ କହିଲେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ରାମେଶ୍ୱରମ ଯେଉଁ ରହିଛି, ଶିବଜୀ ରହିଛନ୍ତି, ଶିବ ବଡ଼ ନା ରାମ ବଡ଼ ଲୋକମାନେ ଜାଣିପାରୁନାହାନ୍ତି, କାରଣ ରାମ ଶିବଜୀଙ୍କର ଆରାଧନା କରିଥିଲେ, ରାବଣକୁ ଯେଉଁ ଯିବା ପାଇଁ ଯେଉଁ ବଧ କରିବା ପାଇଁ ଯାଇଥିଲେ ଶିବଜୀ ପାର୍ବତୀକୁ ତାଙ୍କୁ ଆରାଧନା କରିଥିଲେ, ଏ କଥା ରହିଛି। ଶିବଜୀଙ୍କର ମୂର୍ତ୍ତି ରହିଛି, ବିରାଟ ମୂର୍ତ୍ତି ରହିଛି, ରାମଜୀଙ୍କର ଛୋଟିଆ ମୂର୍ତ୍ତି ରହିଛି ସେଠି। ଭାବନ୍ତି ରାମେଶ୍ୱର କହିଲେ ରାମଙ୍କର ଈଶ୍ୱର, ଶିବ ହେଉଛି ରାମଙ୍କର ଈଶ୍ୱର, କିନ୍ତୁ ରାମେଶ୍ୱରର ପ୍ରକୃତ ଅର୍ଥ ହେଉଛି ରାମ ଦଶ ଈଶ୍ୱର, ସେ ହେଉଛି ରାମେଶ୍ୱର। ରାମ ଯାହାଙ୍କର ଈଶ୍ୱର ସେ ହେଉଛି ରାମ ରାମେଶ୍ୱର ଭଗବାନ ରାମ ରାମଦଶ ଈଶ୍ୱର, ରାମସ ଈଶ୍ୱର ନୁହଁ, ରାମଙ୍କର ଈଶ୍ୱର ନୁହଁ ଶିବଜୀ, ତାକୁ ବୁଝିପାରିବେନି ଲୋକମାନେ, ବୁଝିପାରିବେ ନାହିଁ। ରାମଦଶ୍ୱର ସିଏ ହେଉଛନ୍ତି ରାମେଶ୍ୱର, ରାମଶ୍ୱର ନୁହଁ, ରାମଙ୍କର ଈଶ୍ୱର ଶିବଜୀ ତା ନୁହଁ, ରାମଦଶ୍ୱର ଈଶ୍ୱର ଯାହା ଲୋକମାନେ ବୁଝିପାରନ୍ତି ନାହିଁ। ଭକ୍ତ ଭଗବାନଙ୍କର କେମିତି ଅଧିକ ହେବ, ଭଗବାନ ହେଉଛି ଶ୍ରେଷ୍ଠ, କିନ୍ତୁ ଭଗବାନ ତାଙ୍କ ଭକ୍ତଙ୍କ ପୂଜାକୁ ଅଧିକା କରନ୍ତି, ମଦଭକ୍ତ ପୂଜା ଭେଦିକା ବୋଲି କୁହାଯାଇଛି। ଯାହା ହେଉ ଏଇଭଳି ଭାବରେ ଭଗବାନ ତାଙ୍କର ବଳରାମ ସହିତ ବଡ଼ ଭାଇ ଉପରେ ଆସିଛନ୍ତି, ତାଙ୍କର ପୂଜା କରୁଛନ୍ତି। କେତେବେଳେ ବେଳେବେଳେ ଗୋପାଳବାଳକମାନେ ଯେତେବେଳେ ନୃତ୍ୟ ଗୀତ ଭଲ ମନରେ ଏବଂ ଖେଳ ଖେଳ ଛଳରେ ପରସ୍ପର ଯୁଦ୍ଧ କରୁଥିଲେ ମଧ୍ୟ କୃଷ୍ଣ ଏବଂ ବଳରାମ ହାତ ଧରାଧର ହୋଇ ଠିଆ ହୋଇ ସେମାନଙ୍କ ସଖାମାନଙ୍କ କାର୍ଯ୍ୟାବଳୀରେ ମହିମା କୀର୍ତ୍ତନ କରୁଥିଲେ ଏବଂ ହସୁଥିଲେ। ଶ୍ରୀକୃଷ୍ଣ ବେଳେବେଳେ ମଲ୍ଲକ୍ରୀଡ଼ାରେ ପରିଶ୍ରାନ୍ତ ହୋଇ ବୃକ୍ଷ ମୂଳରେ ଆଶ୍ରୟ ଗ୍ରହଣ କରି ପଲ୍ଲବ ରଚିତ ଶଯ୍ୟାରେ କୌଣସି ଗୋପବାଳକ କୋଳକୁ ତକିଆ ପରି ବ୍ୟବହାର କରି ସହନ କରୁଥିଲେ। ଯେଉଁମାନେ ଥିଲେ ମହାତ୍ମା ସ୍ୱରୂପ ସେହି ପ୍ରକାର କତିପୟ ଗୋପବାଳକମାନେ ସେତେବେଳେ ତାଙ୍କ ପାଦପଦ୍ମ ମର୍ଦ୍ଦନ କରିଦେଉଥିଲେ ଏବଂ ସର୍ବପାପରୁ ମୁକ୍ତ ଅନ୍ୟମାନେ ଦକ୍ଷତାର ସହିତ ପରମେଶ୍ୱର ଭଗବାନଙ୍କୁ ପଙ୍ଖା କରି ପବନ ଦେଉଥିଲେ। ଏଇଭଳି ଭାବରେ ସବୁ ଲୀଳା ଚାଲିଛି କୃଷ୍ଣ ବଳରାମଙ୍କର। ତେଣୁ ବର୍ତ୍ତମାନ ଭଗବାନଙ୍କ ଗୋଟେ ଲୀଳା ଆରମ୍ଭ ହେବ, ଯେଉଁ ଲୀଳାକୁ ଧେନୁକାସୁରବଦ୍ଧ ଏ ଲୀଳାଟି ଆମେ ଖାଲି ପ୍ରାରମ୍ଭିକ ସୂଚନା ଦେବା, ଆସନ୍ତାକାଲି ସେ କଥା କୁହାଯିବ, ସମୟ ହୋଇଯାଇଛି। ତେଣୁ ସୀତାମା ନାମ ଗୋପାଳ ରାମ କେଶବୟ ସଖା ସୁବଳ ତୋକ କୃଷ୍ଣାଦ୍ୟା ଗୋପା ପ୍ରେମ ଇଦମ୍ ଅବ୍ରୁବନ୍। ଭଗବାନଙ୍କ ଯେଉଁ ସଖାମାନଙ୍କ ଭିତରେ ଶ୍ରେଷ୍ଠ ଅଛନ୍ତି, କେବଳ ଆଠ ଜଣ ସଖା ଶ୍ରେଷ୍ଠ ଅଛନ୍ତି, ଯେମିତି ରାଧାରାଣୀଙ୍କର ଆଠ ଜଣ ସଖୀ ଶ୍ରେଷ୍ଠ ଅଛନ୍ତି ଅଷ୍ଟ ସଖୀ, ଯେମିତି କୃଷ୍ଣ ବଳରାମଙ୍କର ଅଷ୍ଟଜଣ ସଖା ରହିଛନ୍ତି ଶ୍ରେଷ୍ଠ ସଖା, ସେମାନଙ୍କ ଭିତରେ କେତେ ଜଣଙ୍କ ନାମ ନିଆଯାଉଛି। ସୀତାମ ସୀତାମ ହେଉଛନ୍ତି ସୁଦାମଙ୍କର ଭାଇ, ସୀତାମ ନାମ ଗୋପାଳ ରାମ କେଶବର ସଖା, ରାମ କୃଷ୍ଣଙ୍କର ସଖା ସିଏ ସୀତାମ, ଏବଂ ସୁବଳ ସ୍ତୋକ କୃଷ୍ଣ ଆଦ୍ୟା ସୁବଳ ଏବଂ ସ୍ତୋକ କୃଷ୍ଣ ଇତ୍ୟାଦି ଆଦି ବୋଲି କୁହାଗଲା, ଆଉ ସବୁ ଅଛନ୍ତି। ତେଣୁ ସେମାନେ ବହୁତ ପ୍ରେମରେ ଏଇଭଳି ଭାବରେ କହିବା ପାଇଁ ଆରମ୍ଭ କଲେ। କ'ଣ କହିଲେ, ରାମ ରାମ ମହାବାହୋ କୃଷ୍ଣ ଦୁଷ୍ଟ ନିବରଣ ଇତ ଅଭିଦୂରେ ସୁମହତ ବହନ ତାଳାଳି ସଂକୁଳମ। ଏଇ ଭାଦ୍ର ମାସ ଲୀଳା, ଆମର ଭାଦ୍ର ମାସ ଆରମ୍ଭ ହେଇଛି, ଏଇ ଭାଦ୍ର ମାସ ଲୀଳା ହେଇଛି ଭଗବାନଙ୍କ ବୃନ୍ଦାବନରେ। ଆମେ ସବୁ ଇଏ ଚାଲିଛି, ଟାଇମ୍ ଅନୁସାରେ ଠିକ୍ ଚାଲିଛି, ବର୍ଷା ଋତୁ ଚାଲିଥିଲା, ବର୍ଷା ଋତୁ ଲୀଳା ଚାଲିଥିଲା ଭଗବାନଙ୍କର, ବର୍ତ୍ତମାନ ଶରତ ଋତୁ ଆସିଗଲା ଭାଦ୍ର ମାସ, ଶରତ ଋତୁ ଲୀଳା, ଏଇ ଲୀଳାଟି ଶରତ ଋତୁ ହେଇଥିଲା ଭାଦ୍ର ମାସର କଥା। ଭାଦ୍ର ମାସରେ ପବନଟା କେଉଁପଟୁ ବହେ, ପୂର୍ବପଟୁ ବହେ, ପୂର୍ବପଟୁ ବହେ। ତେଣୁ ସଖାମାନେ କହୁଛନ୍ତି ରାମ ରାମ ମହାବାହୋ, ହେ ରାମ ହେ ରାମ, ଦୁଇଥର କହୁଛନ୍ତି। କାହିଁକି ଦୁଇଥର କହିଛନ୍ତି ସେଇଟା ମଧ୍ୟ ଆଚାର୍ଯ୍ୟମାନେ କହିବେ, କାହିଁକି ଦୁଇଥର କହୁଛନ୍ତି ରାମ ରାମ ମହାବାହୋ କୃଷ୍ଣ ଦୁଷ୍ଟ ନିବରଣ। ରାମ ରାମ କୃଷ୍ଣ କହିଲେ ରାମ କହୁଛନ୍ତି ମୋତେ, ନା ନା କୃଷ୍ଣଙ୍କୁ ମୋତେ ଡାକୁଛି, କୃଷ୍ଣ ତୁମେ ମଧ୍ୟ କମ୍ ନୁହଁ, ଦୁଷ୍ଟ ନିବରଣ ତୁମେ ମଧ୍ୟ ବହୁତ ଅସୁରକୁ ହତ୍ୟା କରିଛ। ଇତି ଅବିଦୂରେ ସୁମହତ ବନମ ତାଳାଳି ସଂକୁଳମ, ବେଶୀ ଦୂର ନାହିଁ, ପାଖରେ ଗୋଟେ ବହୁତ ସୁନ୍ଦର ରହିଛି ବନ ରହିଛି, ତାଳ ବନ, ଦ୍ୱାଦଶ ବନ ଭିତରେ ତାଳ ବନ ଗୋଟେ ବନ। ତେଣୁ ଏ ବନରେ ଫଳାନି ତତ୍ର ବୁରିଣୀ ପତନ୍ତି ପତତାନି ଚ ସନ୍ତି କିନ୍ତୁ ବରୁଧାନି ଧେନୁକେନ ଦୁରାତ୍ମନା। ଦେଖ କେତେ ସେତିକି ଯେଉଁ ପବନ ଆସୁଛି, ଦେଖୁନ କେତେ ବଢ଼ିଆ ବାସ ଆସୁଛି, ବାସ ଆସୁଛି, ତାଳ ତାଳ ପାଚି ଯାଇଛି ତାଳ, ସେ ବାସ ବାସଟା ଆସୁଛି ନା। ଆଉ ଠିକ ଅଛି ଖାଇବା ଯଦି ଯାଉ ନା ଖାଇବ, କ'ଣ ଅସୁବିଧା କ'ଣ ନା, ଫଳାନି ତତ୍ର ଭୂରିଣୀ ପତନ୍ତି ପତତାନି ଚ, ସେଠି ଯେଉଁ ଫଳ ପାଚିକିରି ପଡ଼ିଯାଉଛି ପୁଣି ଆହୁରି ମଧ୍ୟ ପଡ଼ି ଚାଲିଛି, ପତନ୍ତି ପତତାନି ଚ ସନ୍ତି କିନ୍ତୁ ଅବରୁଦ୍ଧାନି, ହଁ ସମସ୍ତେ ସେଇଟା ଖାଇପାରୁନାହାନ୍ତି, ବ୍ରଜବାସୀମାନେ ଖାଇପାରୁନାହାନ୍ତି, କାହିଁକି ନା ଧେନୁକେନ ଦୁରାତ୍ମନା, ଗୋଟେ ଧେନୁକ ରହିଛି, ଗଧଟେ ରହିଛି, ଗଧଟେ ରହିଛି ତାପରେ ଏତେ ଚିନ୍ତା ଗଧଟେ ପାଇଁ ଧେନୁକ ପାଇଁ ନା, ସାଧାରଣ ଗଧ ସେ ନୁହଁ, ରାମ କୃଷ୍ଣ ସେମାନେ ସାଧାରଣ ଗଧ ନୁହଁ। ସୋ ଅତି ବୀର୍ଯ୍ୟ ଅସୁର ରାମ ହେ କୃଷ୍ଣ ଖରରୂପ ଧ୍ରୁବ, ବହୁତ ବୀର୍ଯ୍ୟବାନ ସେ, ବହୁତ ଶକ୍ତି ରହିଛି ଅସୁର ସିଏ, ହେ ରାମ ହେ କୃଷ୍ଣ ବହୁତ ସେ ତାର ଶକ୍ତି ରହିଛି। ଆତ୍ମତୁଲ୍ୟ ବଳେଇ ରନ୍ନି ଜ୍ଞାତି ଭି ବହୁ ଭି ବୃତ,
ତା ଭଳି ମଧ୍ୟ ଆହୁରି ବହୁତ ଅସୁର ସବୁ ରହିଛନ୍ତି ସେଠି, କେହି ଯାଇପାରୁନାହାନ୍ତି ସେଠିକି। ତସ୍ମାତ୍ କୃତନ୍ ନରହାର ଭିତେଇ ନୃଭି ମିତ୍ରହନ୍ ନ ସେବ୍ୟତେ ପଶୁଗଣେଇ ପକ୍ଷୀ ସଙ୍ଘେଇ ବିବର୍ଜିତମ୍। ପକ୍ଷୀମାନଙ୍କୁ ଛାଡ଼ିଦେଲେ ଆଉ କେହି ଯାଇପାରୁନାହାନ୍ତି ସେଠି। ବହୁତ ସୁନ୍ଦର ତାଳ ସବୁ ରହିଛି, ବ୍ରଜବାସୀମାନେ ଖାଇବା କଥା, କିନ୍ତୁ ଏମାନେ ସବୁ ଘେରିକି ରହିଛନ୍ତି, କାହାକୁ ଆଲୋ କରୁନାହାନ୍ତି, କେହି ଯାଇପାରୁନାହାନ୍ତି ସେଠି। ତେଣୁ ବିଦ୍ୟନ୍ତେ ଅଭୁକ୍ତ କୁର୍ବାଣୀ ଫଳାନି ସୁରଭିଣୀ ଚ ଏସବୁ ସୁରଭି ଗନ୍ଧେଇ ବିଶୁଚିହ୍ନ ଅବଗୃହ୍ୟତେ। ତମେ ଦେଖୁନ ଟିକେ, ମାର୍କ କରୁନ କେତେ ସୁନ୍ଦର ବାସା ଆସୁଛି, ତାଳ ପାଚିଲା ତାଳର ବାସା ଆସୁଛି, ବାସା ଆସୁଛି ନା ନାହିଁ? ହଁ ବାସା ଆସୁଛି ନା, ତାଳ ଯିବା। ପ୍ରୟଚ୍ଛ ତାନି ନ କୃଷ୍ଣ ଗନ୍ଧ ଲୋଭିତ ଚେତସାମ ବାଞ୍ଛାସ୍ତି ମହତି ରାମ ଗମ୍ୟତାଂ ଯଦି ରୋଚତେ। ହେ କୃଷ୍ଣ ହେ ରାମ, ସେଠିକି ଯଦି ତୁମେ ଯଦି ଚାହୁଁଛ ଯିବା ପାଇଁ, ତାହେଲେ ଯଦି ତୁମେ ଚାହିଁବ ତାହେଲେ ଯିବା ସେଠିକି। ତୁମ ବଳରେ ଆମେ ବଳିବା ନହିଁ, ନହେଲେ ଆମର କ'ଣ ବଳ ଅଛି? ବଳ ଅଛି, ବଳରାମ ଅଛନ୍ତି, ବଳର ବଳିବାରେ ଆମେ ବଳିବା ନହିଁ ଯିବୁ। ଯେତେବେଳେ ଭଗବାନ ଗୋବର୍ଦ୍ଧନକୁ ଧାରଣ କରିଥିବେ, ଶାଖା ବାଳକମାନେ କହିବେ କୃଷ୍ଣଙ୍କର କ'ଣ ବଳ ଅଛି? ଆମେ ସବୁ ଲାଠି ଦେଇଛୁ, ସେ ରହିଲା ନା, କୃଷ୍ଣଙ୍କର ବଳ ଅଛି? ଏଭଳି ଭାବେ କାମ ହେଇଗଲା ପରେ ତା ପୂର୍ବରୁ ଡାକିଲେ କୃଷ୍ଣ ରକ୍ଷା କର, ବଳରାମ ରକ୍ଷା କର, ଗମ୍ୟତାନ ଯେତେ ଉଚ୍ଚତେ। ଏଇଭଳିଆ କହି ଏବଂ ଶ୍ରୁତ ବଚା ଶ୍ରୁତ୍ୱା ଶ୍ରୁତ ପ୍ରିୟ ଚିକିତ୍ସା ପ୍ରହସ୍ୟ ଜଗ୍ମତୁ ଗୋପୀ ଭୂତୁ ତାଳବନ ପ୍ରଭୁ। ଏଇଭଳି ଭାବରେ ଶ୍ରୁତ ତାଙ୍କର ଶାଖାମାନେ ଶ୍ରୁତମାନେ ଶ୍ରୁତ ତାଙ୍କ କଥା ଶୁଣିକିରି, ତାଙ୍କ ନିବେଦନ ଶୁଣିକିରି ଶ୍ରୁତ ପ୍ରିୟ ଚିକିତ୍ସା, ତାଙ୍କର ନାମ ହେବ କାହିଁକି ବଳରାମ ନା, ସେ ସୁହୃତ ଗୁଣେଇ ରମ୍ୟମାନ ସୁହୃତ ଗୁଣେଇ, ତାଙ୍କର ଏତେ ଗୁଣ ରହିଛି, ତାଙ୍କର ତାଙ୍କର ନିଜ ବ୍ୟକ୍ତିମାନଙ୍କୁ ସେ ବହୁତ ଆନନ୍ଦ ପ୍ରଦାନ କରେ, ସେଥିପାଇଁ ତାଙ୍କ ନାମ ହେବ ରାମ। ସୁହୃତ ପ୍ରିୟ ଚିକିତ୍ସା, ତାଙ୍କର ସକାମାନଙ୍କୁ ତାଙ୍କର ବନ୍ଧୁବାନ୍ଧମାନଙ୍କୁ ସବୁ ଆନନ୍ଦ ପ୍ରଦାନ କରିବେ, ସେଥିପାଇଁ ତାଙ୍କ ନାମ ହେଉଛି ରାମ। ତେଣୁ ପ୍ରହସ୍ୟ ଖୁବ ଜୋରରେ ହସିଲେ, ଗୋଟେ ଗଧ ପାଇଁ ଏତେ ଚିନ୍ତା ହେଉଛି ପ୍ରହସ୍ୟ ଭଗବାନ ସେ ଜାଗ୍ମୁତୁ। ତେଣୁ ଗୋପେଇ ବୃତି ତାଳବନ, ବର୍ତ୍ତମାନ ଭଗବାନ ଗଲେ ତାଳବନକୁ ଯାଉଛନ୍ତି, ଆମେ ଯିବା ପ୍ରସାଦ ଘରକୁ ଯିବା, ସେ ତାଳବନ ଦେଇ ସେଠି ପ୍ରସାଦ ଖାଇବାର ବ୍ୟବସ୍ଥା ହେବ, ଆମେ ପ୍ରସାଦ ଘରକୁ ଯାଇ ପ୍ରସାଦ ବ୍ୟବସ୍ଥା ହେବ। ଏଇଠି କଥାକୁ ବିଶ୍ରାନ୍ତ ପୂର୍ବରୁ ପଚାରିବା କାହାର କିଛି ସନ୍ଦେହ ଅଛି ବା ପ୍ରଶ୍ନ ଅଛି ଭଗବାନ ବଳରାମଙ୍କୁ। ଅଶ୍ୱରୀ ମାୟା ବା ନାରୀ ମାୟା, ହଁ ବା ହଁ ହଁ, ଇଏ ଏସବୁ ମାୟା ବଳରାମ କେବେ ନଥିଲା, କାରଣ ଇଏ ହେଉଛନ୍ତି ଭଗବାନ ବଳରାମ ହେଉଛନ୍ତି ଭଗବାନ, ଏମାନେ ସବୁ ଈଶ୍ୱର ନା, ଏ ତ୍ରିଗୁଣର ଉର୍ଦ୍ଧ୍ୱରେ। ଦୈବୀ ମାୟା ବା ଅଶ୍ୱରୀ ମାୟା ବା ନାରୀ ମାୟା ଏଇଟା ହେଉଛି ତ୍ରିଗୁଣ ଭିତରେ, ତ୍ରିଗୁଣ ଭିତରେ ମାୟା କେମିତି ତାଙ୍କର ଇଏ କରିବ, ମାୟା ତାଙ୍କର ସେ ମୋହିତ ହେବେନି ନା। ତେଣୁ ସେ ଜାଣିଲେ କାହାର ଏ ମାୟା, ଚିନ୍ତା କଲେ, ଚିନ୍ତା କରି କହିଲେ କହିଲେ ମୋର ଭର୍ତ୍ତୁ ମୋର ଭଗବାନ କୃଷ୍ଣଙ୍କ ଛଡ଼ା ଆଉ କାହାର ମାୟା ମୋ ଉପରେ କାର୍ଯ୍ୟ କରିବ ନାହିଁ, କାରଣ ସେ ହେଉଛନ୍ତି ବଳରାମ, ସିଏ ମଧ୍ୟ ଭଗବାନ ବିଷ୍ଣୁ, ସିଏ ହେଉଛନ୍ତି ବିଷ୍ଣୁ ତତ୍ତ୍ୱ, ଇଏ ହେଉଛନ୍ତି ସବୁ ଜୀବତତ୍ତ୍ୱ, ଜୀବତତ୍ତ୍ୱ ବିଷ୍ଣୁ ତତ୍ତ୍ୱ ଉପରେ ପ୍ରାଧାନ୍ୟ ବିସ୍ତାର କରିବ କି? ତେଣୁ ଏଇଭଳି ଚିନ୍ତା କରିଥିଲା ବେଳେ ଭଗବାନ କୃଷ୍ଣ କ'ଣ କଲେ ନା, ଭଗବାନ ତାଙ୍କର ସବୁ ବଳରାମଙ୍କର ଯେଉଁ ମୋହିତ କରି ରଖିଥିଲେ ସେ ମାୟାକୁ ସବୁ ଦୂର କଲେ, ଗୋଟିଏ ଗୋଟିଏ କରି ଚାରୋଟି ମାୟା ତାଙ୍କ ଉପରେ ରହିଥିଲା, ଚାରୋଟି ମାୟାର ଅଂଶ, ତାର ନାଁ ଦିଆଯାଏ ନାହିଁ, କିନ୍ତୁ ଏଇଭଳି ଭାବରେ ଚାରୋଟି ମାୟା ଦ୍ୱାରା ସେ ଆଚ୍ଛନ ହେଇଥିଲେ। କାହିଁକି ସେ ବଳରାମ ନା, ସେ ବିଷ୍ଣୁ ତତ୍ତ୍ୱ, ସେ ସବୁ ଜାଣିଯିବେ, ଏସବୁ ଲୀଳା ଯେଉଁ ହେଉଛି ସେ ସବୁ ଜାଣିଯିବେ, କିନ୍ତୁ ସିଏ ନ ଜାଣିବା ପାଇଁ ବ୍ୟବସ୍ଥା କରାଯାଇଥିଲା, ତାଙ୍କୁ ମଧ୍ୟ ମୋହିତ କରି ରଖାଯାଇଥିଲା ଯୋଗମାୟା ଦ୍ୱାରା, ଏଭଳି ଭାବରେ ତାଙ୍କୁ ମଧ୍ୟ ମୋହିତ ହେଇଥିଲେ ସିଏ। କାହିଁକି ନା ଆମର ଆଚାର୍ଯ୍ୟ ଟିକାର କୁହନ୍ତୁ, ସେ କାହିଁକି କୃଷ୍ଣ ତାଙ୍କୁ ବଳରାମ ମୋହିତ କଲେ କାହିଁକି ନା, ବଳରାମ ତ ଜାଣିବେ ମୋର ସଖା ସୁବଳ ଇତ୍ୟାଦି ନାହାନ୍ତି, ସେ ମନଦୁଃଖ କରିପାରନ୍ତି, ଗୋଟିଏ ବର୍ଷ କାଳ ଏସବୁ ଲୀଳା ହେଇଛି, ବିନା ସଖାରେ ଇଏ ମନଦୁଃଖ କରିବେ। ତେଣୁ ପ୍ରଶ୍ନ ପଚାରେ କୃଷ୍ଣ କେମିତି ମନଦୁଃଖ କଲେ ନାହିଁ, ନା କୃଷ୍ଣ ଜାଣିଛନ୍ତି, କୃଷ୍ଣ ଘଟଣା ଜାଣିଛନ୍ତି, କୃଷ୍ଣ ତାଙ୍କ ପାଖରେ ରହିଛନ୍ତି, କୃଷ୍ଣ ତାଙ୍କ ଅନ୍ୱେଷଣ କରିଛନ୍ତି, ତାଙ୍କ ପାଖରେ ଅଛନ୍ତି ସିଏ, କୃଷ୍ଣ ରହିଛନ୍ତି। ତେଣୁ ବଳରାମ ଜାଣିନାହାନ୍ତି କଥା, କାରଣ ସେଦିନ ସେ ନଥିଲେ, ବଳରାମ ଥାନ୍ତେ ଏ ଲୀଳାଟି ସେ ବଳରାମ ଜାଣିପାରିଥାନ୍ତେ, କିନ୍ତୁ ବଳରାମ ନଥିଲେ ତେଣୁ ସେ ଜାଣିପାରିଲେ ନାହିଁ।
ଏଇଥିରେ ଏଇ ଲୀଳା ଦ୍ୱାରା ଜଣାପଡ଼ୁଛି ଯେ ପ୍ରକୃତରେ ଭଗବାନ କୃଷ୍ଣଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ଏକଲା ଈଶ୍ୱର କୃଷ୍ଣ ଆର୍ସ ନୃତ୍ୟ ଯାହାର ଯେଚେ ନାଚାଏ ସେ ତେଚେ କରି ନୃତ୍ୟ। ଭଗବାନ କୃଷ୍ଣଙ୍କର ଯେଉଁ ଚାରୋଟି ମାଧୁରୀ ରହିଛି, ରୂପ ମାଧୁରୀ, ଲୀଳା ମାଧୁରୀ, ବେଣୁ ମାଧୁରୀ, ପ୍ରେମ ମାଧୁରୀ, ତେଣୁ ଏସବୁ ଏଇ ଯେଉଁ ଯୋଗ ମାୟାର ଆବରଣ ରହିଛି ଏସବୁ ଆବରଣ କରିକି ରଖିଥିଲେ। ବଳରାମ ମଧ୍ୟ ଜାଣିପାରିନଥିଲେ, ତେଣୁ ବଳରାମ ଯେତେବେଳେ ଚିନ୍ତା କଲେ ସେତେବେଳେ ଭଗବାନ କୃଷ୍ଣ ତାଙ୍କର ଇଚ୍ଛାରେ ସେ ମାୟାକୁ ସବୁ ଅପସାରିତ କଲେ, ଗୋଟିଏ ଗୋଟିଏ କରି ଅପସାରିତ କଲେ। ତେଣୁ ସେ ଜାଣିପାରିଲେ ହଁ ବର୍ଷ କାଳ ଏଇଠି ଚାଲୁଛି, ମୁଁ ଜାଣିପାରୁନାହିଁ, ବିରୋଧ ଭାଷା ସବୁ ରହିଛି, ବିରୋଧ ଦେଖିକରି ମୋତେ ପଶ୍ଚନ୍ନପି ନ ପଶନ୍ତି, ଦେଖିକରି ମୋତେ ଦେଖିପାରୁନଥିଲେ। କାରଣ ବ୍ରଜବାସୀମାନେ ତାଙ୍କର ପିଲାମାନଙ୍କୁ ଯଦି ଭଲ ପାଉନଥିଲେ କୃଷ୍ଣଙ୍କୁ ସେତିକି ଭଲ ପାଉଥିଲେ, କିନ୍ତୁ ଏ ଗୋଟେ ବର୍ଷ ତାଙ୍କ ପିଲାମାନଙ୍କୁ ଯଦି ଭଲ ପାଉଛନ୍ତି ତାଙ୍କର କୃଷ୍ଣଙ୍କୁ ମଧ୍ୟ ସେତିକି ସମାନ ହୋଇଯାଇଥିଲା। ଏ ବିରୋଧ ଦେଖିକି ମଧ୍ୟ ବଳରାମ ଜାଣିପାରୁନଥିଲେ। ତେଣୁ ଏଇସବୁ ବର୍ତ୍ତମାନ କୃଷ୍ଣ ଯେତେବେଳେ ତାଙ୍କର ମାୟାକୁ ଗୋଟିଏ ଗୋଟିଏ କରି ଦୂର କଲେ, ଚାରି ପ୍ରକାର ଦ୍ୱାରା ସେ ଆବୃତ ହୋଇକି ରହିଥିଲେ, ତେଣୁ ବଳରାମ ବିଷ୍ଣୁ ତତ୍ତ୍ୱ ତାଙ୍କୁ ଏ ଭୌତିକ ଜଗତର ମାୟା ତାଙ୍କ ପ୍ରତି ଇଏ କରିବ ନାହିଁ। ଏଥର ଈଶ୍ୱର ମିଶ୍ୟ ପ୍ରକୃତିତ୍ୱ ଗୁଣେଇ ନ ଯୁଜ୍ୟତେ ସଦାତ୍ମସ୍ତେ ଯଥା ବୁଦ୍ଧି ସଦାଶ୍ରୟ, ପ୍ରଥମ ସ୍କନ୍ଦ 11 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ଭଗବାନ ଏଭଳି ଯେ ତାଙ୍କର ଈଶ୍ୱର ସେ ଭଗବାନ ସେ ତିନି ଗୁଣ ଭିତରେ ଥିଲେ ମଧ୍ୟ ତ୍ରିଗୁଣର ମାୟା ତାଙ୍କ ପ୍ରତି କାର୍ଯ୍ୟ କରିବ ନାହିଁ। ଭଗବାନ କଥାରେ ଛାଡ଼ନ୍ତୁ, ଯଥା ବୁଦ୍ଧି ସଦାଶ୍ରୟ ଏଇ ଶ୍ଳୋକଟି କାହିଁକି କହିବା ଗଲା, ଭଗବାନ ଆସୁଛନ୍ତି ଦ୍ୱାରକାରୁ, ସରି ହସ୍ତିନାପୁରରୁ ଆସୁଛନ୍ତି, ମଥୁରା ମହାଭାରତ ଯୁଦ୍ଧ ପରେ ଦ୍ୱାରକାରେ ଯଦି ପ୍ରବେଶ କରୁଛନ୍ତି, ଦ୍ୱାରକାରେ 16108 ରାଣୀ ରହିଛନ୍ତି, ସମସ୍ତେ ଲକ୍ଷ୍ମୀ, ସମସ୍ତେ ବହୁତ ସୌନ୍ଦର୍ଯ୍ୟ ରହିଛି, କିନ୍ତୁ ଏତେ ସୌନ୍ଦର୍ଯ୍ୟ ଦ୍ୱାରା ମଧ୍ୟ କୃଷ୍ଣ ମୋହିତ ହେଲେ ନାହିଁ। ବ୍ୟାସଦେବ ସେଇଟା ଜାଣିକରି ଏଇ ଶ୍ଳୋକଟି ରଚନା କରୁ, ପ୍ରଥମ ସ୍କନ୍ଦ 11 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ଏ ତ ଈଶାନମ ଈଶ୍ୱର୍ଯ୍ୟ ଭଗବାନଙ୍କର ଭଗବତା ଏଭଳି ପ୍ରକୃତି ସ୍ତୋପି ତତ୍ ଗୁଣୀ, ପ୍ରକୃତିରେ ରହିଲେ ମଧ୍ୟ ତିନି ଗୁଣ ଯେଉଁ ରହିଛି ପ୍ରକୃତିର ନ ଯୁଜ୍ୟତେ, ସେ ଗୁଣ ଦ୍ୱାରା ସେ ପ୍ରଭାବିତ ହୁଅନ୍ତି ନାହିଁ। ଯଥା ବୁଦ୍ଧି ତାଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ ତାଙ୍କର ଶରଣରେ ଆଶ୍ରୟ ନେଇଛନ୍ତି, ଯଥା ବୁଦ୍ଧି ଯେଉଁମାନେ ତାଙ୍କ ଶରଣରେ ଆଶ୍ରୟ ନେଇଛନ୍ତି ସେମାନେ ମଧ୍ୟ ତ୍ରିଗୁଣ ଲାଗୁ କରିବ ନାହିଁ। ମହାତ୍ମାନସ ମାଙ୍କ ପାର୍ଥ ଦୈବୀ ପ୍ରକୃତି ମାଶ୍ରିତା, ତେଣୁ ସେମାନେ ଦୈବୀ ପ୍ରକୃତିରେ ଅଛନ୍ତି। ଆଉ ଇଏ ତ ସ୍ୱୟଂ ଭଗବାନ ବିଷ୍ଣୁ ତତ୍ତ୍ୱ, ତାଙ୍କ ଉପରେ କ'ଣ ମାୟା ଲାଗୁ ହେବ କି? ତେଣୁ ସେ ଚିନ୍ତା କଲେ, କାରଣ ଏଇ ଯେଉଁ ଘଟଣାଟା ହେଲା, ଯେଉଁ ଗୋବର୍ଦ୍ଧନ ପାହାଡ଼ ଉପରେ ଫେରି ସବୁ ଡେଇଁ ଡେଇଁକି ଆସିଲେ ଗାଭୀମାନେ, ଦୁଇ ଖୁରାଟା ଆସିଲେ ଯେମିତି ପାଗଳ ଭଳି ଯାଉଛନ୍ତି, ଲାଙ୍ଗୁଡ଼ ଟେକିକି ଦୁଇ ଗୋଡ଼ ପଛ ଦୁଇ ଗୋଡ଼ ଟେକିକି ଧାଇଁଛନ୍ତି, ଏବଂ ତାଙ୍କର ଯେଉଁ ଗୋପାଳମାନେ ରକ୍ଷା କରୁଥିଲେ ସେମାନେ ତ ବିରକ୍ତ ହେଇକି ଆସୁଛନ୍ତି, ପୁଅକୁ ବାଡ଼େଇବେ, ପିଲାମାନଙ୍କୁ ବାଡ଼େଇବେ। କିନ୍ତୁ ଯେତେବେଳେ ଗାଭୀମାନେ ଆସିଲେ, ଯେ ବର୍ଷମାନଙ୍କୁ କ୍ଷୀର ଦେଲେ, ସେ ବର୍ଷମାନେ ସେ କ୍ଷୀର ଦେଉନଥିଲେ, କାରଣ ଆ ଭିତରେ ତାଙ୍କର ନୂତନ ବର୍ଷା ସବୁ ହୋଇଯାଇଥିଲେ। ଏ ବିରୋଧାଭାସ, ଏଇଟା ବିରୋଧାଭାସ ଏଇଠି ଦେଖିଲେ ଜାଣିଲେ, ଆଉ ଗୋଟିଏ ବର୍ଷ କାଳ ଚାଲିଥିଲା ଏଇଟାକୁ ସେମାନେ ଜାଣିପାରୁନଥିଲେ। କାରଣ ବଳରାମ ଏ କ'ଣ ଯେଉଁ ସୁବଳ ସୁଦାମ ଇତ୍ୟାଦି ଯେଉଁ ସଖା ସବୁ ଅଛନ୍ତି, ସେ ସବୁ ଲୀଳା କରୁଛନ୍ତି ନା, ବଳରାମ ଜାଣିପାରୁନାହାନ୍ତି ଇଏ ସବଳ ନୁହଁ। ଆମେ ଯେତେ ଯାହା ମେକଅପ୍ କଲେ ମଧ୍ୟ ତଥାପି ଆମର କିଛି ନା କିଛି ରହିବ, ତ୍ରୁଟି କିଛି ରହିବ, ଆମେ ଏକ୍ଜାକ୍ଟ ହେଇପାରିବା ନାହିଁ, କିନ୍ତୁ ଭଗବାନ ସବୁ ପୂର୍ଣ୍ଣ, ଏକ୍ଜାକ୍ଟ ସବୁ କଥା ସବୁ ପୂର୍ଣ୍ଣ, ତାଙ୍କର କୌଣସି ଟିକିଏ କିଏ କହିପାରିବେନି ଏଇଠି ଟିକିଏ ବଙ୍କା ଗାର ବଙ୍କା ହେଇଗଲେ। ବଳରାମ ତ ଜାଣିପାରିନଥିଲେ ଏମାନେ ତାଙ୍କର ସଖା ନୁହନ୍ତି ବୋଲି, ସେ ଜାଣିପାରୁନଥିଲେ କୃଷ୍ଣ ଯଦି ବିସ୍ତାର କରିଛନ୍ତି, ଗୋଟିଏ ବର୍ଷ କାଳ ଜାଣିପାରିନଥିଲେ। ଏହି ଲୀଳାରେ ସେ ଜାଣିଲେ କ'ଣ ଘଟଣା ହେଲା, ଏଇଟା କାହିଁକି ଏମିତି ହେଲା, ଏଇଠି ସେ ଜାଣିଲେ। କାରଣ ଭଗବାନ କୃଷ୍ଣ ଚାହୁଁଥିଲେ ବଳରାମଙ୍କ ମାୟାକୁ ଦୂର କରିବା ପାଇଁ, ମୋହକୁ ଦୂର କରିବା ପାଇଁ, ବଳରାମ ବର୍ତ୍ତମାନ ଚାହିଁଲେ ଏଇଟା ଦେଖେଇ ଦେଲେ ପ୍ରକୃତ କୃଷ୍ଣଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ବଳରାମ ମଧ୍ୟ କୃଷ୍ଣଙ୍କ ସହିତ ସମାନ ହୋଇପାରିବେ ନାହିଁ। ତେଣୁ ସେ ହେଉଛନ୍ତି ଅସମର୍ଥ ତତ୍ତ୍ୱ, ତାଙ୍କଠାରୁ ସବୁ ବିସ୍ତାର ଆସୁଛନ୍ତି, କିନ୍ତୁ ତାଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ। ଆମର ପ୍ରଭୁଙ୍କର ଗୋଟେ ପ୍ରଶ୍ନ ଥିଲା ବୋଧେ, ଗୌରମନ ପ୍ରଭୁ ଆପଣଙ୍କର ଏ ଯେଉଁ କଥା କୁହାହେଉଛି, କେଉଁ ବିଷୟରେ କଥା କୁହାହେଉଛି, କ'ଣ ହେଉଛି, ଆପଣଙ୍କର ପ୍ରଶ୍ନ ପଚାରିଥିଲେ ନା କ'ଣ ବୋଧେ, ରାମକୃଷ୍ଣ ହେଉଛନ୍ତି କ'ଣ କଥା, ବଳଦେବଙ୍କ କଥା ହେଉଛି ନା ନାହିଁ, ଏ ପ୍ରଶ୍ନ ସନ୍ଦେହ ରହିଛି ନା କ'ଣ, ନା ସନ୍ଦେହ ଦୂର ହେଲା? ଆପଣ ପ୍ରଶ୍ନ ଯେଉଁ ଅଛି ମୋତେ କହିବେ ନା, ଅନ୍ୟ କହିଲେ କ'ଣ ସେ କ'ଣ ଆନ୍ସର୍ ଦେଇପାରିବେ? ଯିଏ ଜାଣିଛନ୍ତି କହୁଛନ୍ତି, ତ ସେ ଯେଉଁ ଭାବରେ କହୁଛନ୍ତି ବିଷୟ, ଆଚାର୍ଯ୍ୟମାନେ ଟୀକା ବିଷୟକୁ ନେଇକି କହୁଛନ୍ତି, କେତେଜଣ ଆଚାର୍ଯ୍ୟମାନେ ଟୀକା ପଢ଼ୁଛନ୍ତି ଜଗନ୍ନାଥ ଧାମରେ?
ବଳରାମ
ଗୋଟେ ବର୍ଷ ପରେ ଜାଣିପାରିଲେ ସୁଖଦେବ ଗୋସ୍ୱାମୀ ଜାଣିଲେନି କେମିତି ଜାଣୁଛନ୍ତି ଆପଣ ବ୍ୟାସଦେବ ରଚନା କରୁଛନ୍ତି ସୁଖଦେବ ଯାହା ସୁଖଦେବ ଇଏ ହେଉଛି କହୁଛି ଅପୌରୁଷେୟ ଏ ଶାସ୍ତ୍ର ହେଉଛି ଅପୌରୁଷେୟ ଆମେ ଚିନ୍ତା କରିପାରିବା ନାହିଁ ବ୍ୟାସଦେବ ଯେଉଁ ରଚନା କରୁଛନ୍ତି ସେ କାହିଁକି କହୁନାହାନ୍ତି ବ୍ୟାସ ଉବାଚ ବୋଲି ସେ କହୁଛନ୍ତି ସୁଖ ଉବାଚ କାହିଁକି ସୁଖଦେବ ଯେଉଁ କହୁଛନ୍ତି ସେ ଦେଖିକିରି କହୁଛନ୍ତି ସବୁ ସେ ଲୀଳାକୁ ନିଜେ ଦେଖିକି ଦର୍ଶନ କରି କହୁଛନ୍ତି ତାଙ୍କ ଆଗରେ ସେସବୁ ଲୀଳା ହେଉଛି ସେ ପଢ଼ିକିରି କହୁଛନ୍ତି ତା ନୁହଁ ସେ ଲୀଳା ତ ପଢ଼ିଥିଲେ ଶୁଣିଥିଲେ କିନ୍ତୁ ବର୍ତ୍ତମାନ ଦେଖୁଛନ୍ତି ସେ ଲୀଳା ଭଗବାନ ଏବଂ ଭଗବାନଙ୍କ କଥା ଭିତରେ କୌଣସି ତଫାତ ନାହିଁ ତେଣୁ ଏଇ ଯେଉଁ ଲୀଳାଟି ହେବ ଏଇଟା ଭବିଷ୍ୟତରେ ହେବ ବ୍ୟାସଦେବ ରଚନା କଲେ ସୁଖଦେବ ଦେଖୁନଥିଲେ ସେତେବେଳେ କିନ୍ତୁ ସିଏ ଦେଖିକିରି ଯାହା କହିବେ ସେଇଟାକୁ ବ୍ୟାସ ରଚନା କରୁଛନ୍ତି ତେଣୁ ସୁଖଦେବ ଉବାଚ ଲେଖାଗଲା ସୁଖଦେବ ଗୋସ୍ୱାମୀ ଦେଖିକିରି କହୁଛନ୍ତି ତେଣୁ ସୁଖଦେବ ଗୋସ୍ୱାମୀ ଏଇ କଥାଟି ଜାଣିଛନ୍ତି ଏ ଯେଉଁ ଲୀଳା କାହିଁକି ସିଏ ଥିଲେ ନା ବ୍ରହ୍ମମୋହନ ବେଳେ ବଳରାମ ସୁଖଦେବ ଥିଲେ ନା ସୁଖଦେବ ଦେଖିକି କହୁଛନ୍ତି ବଳରାମ ବ୍ରହ୍ମା ଏଇଭଳିଆ ମୋହିତ ହେଇଗଲେ ବ୍ରହ୍ମା ପ୍ରଥମେ ନେଇଗଲେ ତାଙ୍କୁ ଚୋରି କରି ନେଇ ବ୍ରହ୍ମାଙ୍କ ଚୋରିଟାକୁ ସୁଖଦେବ ଦେଖିଛନ୍ତି କୃଷ୍ଣ ମଧ୍ୟ ଦେଖିପାରିନଥିଲେ ବ୍ରହ୍ମା ଏଭଳି ଚୋରି କଲେ ସେ ଲୁଚେଇକି ନେଇଗଲେ ବ୍ରହ୍ମାଙ୍କ ଭଗବାନଙ୍କ ସାମ୍ନାରେ ମାୟା ବ୍ରହ୍ମାଙ୍କର ମାୟା କାର୍ଯ୍ୟ କରିବ ନାହିଁ ଭଗବାନ ସେ ତାଙ୍କ ସାମ୍ନାରେ ମାୟା କରିପାରିବେ ସେ ଶ୍ଳୋକ ଅଛନ୍ତି ଭାଗବତ ଜୟା ସମ୍ମୋହିତ ଜୀବ ବ୍ୟାସଦେବ ଦେଖିଲେ ଭଗବାନ କେବେ ଦେଖିଲେ ଅପଶତ ପୁରୁଷ ପୂର୍ଣ୍ଣ ମାୟାନ୍ତ ଦପାଶ୍ରୟ ଭକ୍ତି ଯୋଗରେ ଦେଖିଲେ ଧ୍ୟାନ କଲେ ସେତେବେଳେ ସେ ଭଗବାନ ଦେଖିଲେ କିଭଳି ଭାବରେ ମାୟା ତାଙ୍କ ପଛପଟେ ରହିଛନ୍ତି ମାୟା କେବଳ ତାଙ୍କ ସାମ୍ନାକୁ ଆସିପାରିବ ନାହିଁ ଏ ଦ୍ୱିତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ମଧ୍ୟ ସେ କଥା କୁହାଯାଇଛି ମାୟା ଭଗବାନ ସାମ୍ନାରେ ଆସିପାରିବ ନାହିଁ ତେଣୁ ଇଏ ଯେଉଁ ବ୍ରହ୍ମା ପ୍ରଥମେ ବାଛୁରାଣୀ ଦୂରେଇ ନେଇଗଲେ କାହିଁ ସେଇଠି ନେଲେନି କାହିଁକି ନା ଭଗବାନ ସାମ୍ନାରେ ତାଙ୍କ ମାୟା କାର୍ଯ୍ୟ କରିବ ନାହିଁ ତେଣୁ ସେ ଦୂରେଇ ନେଇଗଲେ ଦୂରେଇ ନେଇକି ନେଇଗଲେ ଚୋରିକି ନେଇଗଲେ ସେଇଠି ତେଣୁ ଏ କଥା ଯେତେବେଳେ ଜାଣିଲେ ସାଙ୍ଗ ବାଳକମାନେ ଦେଖିପାରିଲେ ନାହିଁ ବର୍ଷାମାନଙ୍କୁ ସେତେବେଳେ ସେ କ'ଣ ବିହୁଳ ହେଇଗଲେ ସେତେବେଳେ ଭଗବାନ କୃଷ୍ଣ କହିଲେ ଠିକ୍ ଅଛି ଯାଇ ଆଣୁଛି ଭଗବାନ ଚାଲିଗଲେ ସେତେବେଳେ ସେ ବର୍ଷାମାନଙ୍କୁ ସାଙ୍ଗ ବାଳକମାନେ ନେଇଗଲେ ତେଣୁ ଏଇଟା ସେ ସୁଖଦେବ ଦେଖୁଛନ୍ତି ନା ଚୋର ଧରା ପଡ଼ୁଛି ବ୍ରହ୍ମା ଚୋରି କରିଛନ୍ତି ସୁଖଦେବ ଜାଣିଛନ୍ତି କିନ୍ତୁ ଏଇଟା ସେ କହିବା ପାଇଁ ଚାହୁଁନଥିଲେ କାହିଁକି ନା ଏ ଲୀଳାଟି ସେଥିପାଇଁ ସଂକ୍ଷେପରେ କହିଦେଲେ ଯେ ଏଇଟା ଯଦି କୁମାର ବୟସ ଲୀଳା ତାଙ୍କର ସାଙ୍ଗ ବାଳକମାନେ ପୌବନ ବୟସରେ ଆଲୋଚନା କଲେ କାହିଁକି ସେ କହିବାକୁ ଚାହୁଁନଥିଲେ ଲୀଳାଟି କହିବା ପାଇଁ ଚାହୁଁନଥିଲେ କାରଣ ସମସ୍ତେ ବୁଝିପାରିବେ ନାହିଁ ବା ଯାହା ବି ହେଉ ବା ସେ ଚିନ୍ତା କଲେ ତାଙ୍କର ଧ୍ୟାନସ୍ଥ ହେଇଯିବ ଅଷ୍ଟସାଧିକ ବିକାର ଆସିବ ଏଇଭଳି ଭାବରେ କିନ୍ତୁ ଯଦି ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଦେଲେ ସେତେବେଳେ ସେ ମୂର୍ଚ୍ଛା ହେଇଗଲେ ତାପରେ ନାରଦ ଇତ୍ୟାଦି ସବୁ ଉଚ୍ଚତର କୀର୍ତ୍ତନ କରିବାରୁ ସେଇଟା ତାପରେ ଧୀରେ ଧୀରେ ତାଙ୍କର ବାହ୍ୟ ଆସିଲା ତେଣୁ ଏ ଶ୍ଳୋକଟିକୁ ବର୍ଣ୍ଣନା କଲି ଲୀଳାଟି ଘଟଣାଟିକୁ ଦୁଇଟି ଅଧ୍ୟାୟ ବର୍ଣ୍ଣନା କଲେ ବ୍ରହ୍ମା ଏଇଭଳିଆ ପ୍ରାର୍ଥନା କଲେ କ୍ଷମା ପ୍ରାର୍ଥନା 14 ଅଧ୍ୟାୟ ପୁରା 14 ଅଧ୍ୟାୟଟା ଯାକ ଖାଲି ପ୍ରାର୍ଥନା ସ୍ତୁତି ଏସବୁ ରହିଛି ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି ନା ବ୍ରହ୍ମାଚରିକାର ସୁଖଦେବ ଗୋସ୍ୱାମୀ ଦେଖିଛନ୍ତି ସିଏ ଜାଣନ୍ତି ନ ଜାଣନ୍ତି ବ୍ରହ୍ମାଚରିକ ସେ ଜାଣିଛନ୍ତି ତେଣୁ ପରୀକ୍ଷିତ ମହାରାଜ ପ୍ରଶ୍ନଟି ପଚାରିଥିଲେ କାହିଁକି ସୁଖଦେବଙ୍କୁ ପଚାରିଥିଲେ ଗୁରୁଦେବ କାହିଁକି ବ୍ରଜବାସୀମାନେ ତାଙ୍କର ପୁତ୍ରକୁ ଯେତିକି ଭଲ ପାଆନ୍ତି ନାହିଁ କୃଷ୍ଣଙ୍କୁ କେମିତି ଭଲ ପାଆନ୍ତି ଅଧିକ ସାଧାରଣତଃ ଯେତେ ସୁନ୍ଦର ପିଲାଟେ ହେଉ ଯେତେ ଟ୍ୟାଲେଣ୍ଟେଡ଼ ପିଲା ହେଉ ଯେତେ ଯାହା ହେଉ ଆମ ନିଜର କଣାପୁଅକୁ ଯେତେ ଭଲ ନ ପାଇବା ଯେତେ ଭଲ ପାଇବା ତେଣୁ ବହୁତ ସୁନ୍ଦର ଅନ୍ୟ ପୁଅକୁ ଏତେ ଭଲ ପାଇପାରିବା ନାହିଁ ଏ କଥା ଭଗବତ ଗୀତାରେ ମଧ୍ୟ ଷଷ୍ଠ ଅଧ୍ୟାୟରେ ଅର୍ଜୁନ ପଚାରିଛନ୍ତି ଯୋଗା ପୁତ୍ର ସାମାନ୍ୟ ମଧୁସୂଦନ ଏତେ ସେ ହଁ ନ ପଶ୍ୟାମି ଚଞ୍ଚଳତା ସ୍ଥିତି ସ୍ଥିରମ୍ ଯେଉଁ ସମାନ କଥା କହିଲେ ସମ ସର୍ବେଶ ଭୂତେଶୁ ଏଇଟା ମୁଁ ଦେଖିପାରୁ ନାହିଁ ଦିନେ ଦୁଇ ଦିନ ହେଇପାରେ ସମାନ ଭଳି ବ୍ୟବହାର କରିବେ ସମୟ ସବୁବେଳେ ପାଇଁ କରିପାରିବେ ନାହିଁ ତେଣୁ ଇଏ ତାଙ୍କ ନିଜ ପୁଅକୁ ଯେତେ ଭଲ ପାଉନଥିଲେ ତାଙ୍କ କୃଷ୍ଣଙ୍କୁ ତାଠୁ ଅଧିକ ସମାନ ତ ଛାଡ଼ନ୍ତି ତା ଅଧିକ ଭଲ ପାଉଥିଲେ ଏଇଟା ଗୋଟେ ଆଶ୍ଚର୍ଯ୍ୟ କଥା ଏଇ ପ୍ରଶ୍ନ ପଚାରିଥିଲେ ତେଣୁ ସୁଖଦେବ ଗୋସ୍ୱାମୀ ସେ ପ୍ରଶ୍ନର ଉତ୍ତର ଦେବା ପାଇଁ ଏ କଥାଟି ମଧ୍ୟ କହିଲେ ଏଇଟା କହିବାକୁ ଚାହୁଁନଥିଲେ ନାହିଁ ବର୍ତ୍ତମାନ ଏଇଠି ଜଣାପଡ଼ିଗଲା କାହିଁକି ସେ ତାର ଅଲଗା ଉତ୍ତର ଦେଇଛନ୍ତି
ସେ
ହରିଦାସଟାକୁ ଇଚ୍ଛାମୃତ୍ୟୁ ଆଣିନଥିଲେ, ଭୀଷ୍ମ ଭୀଷ୍ମଦେବ ଆଣିଥିଲେ ଇଚ୍ଛାମୃତ୍ୟୁ, ତାଙ୍କ ପିତା ଦେଇଛି ଶାନ୍ତନୁ। ବ୍ରହ୍ମ ଭଗବାନଙ୍କର ଭକ୍ତମାନେ, ଭଗବାନ ଭକ୍ତ କଥା ଛାଡ଼ନ୍ତୁ, ଭଗବତ ଅଷ୍ଟମଧ୍ୟ ବର୍ଣ୍ଣନା କରାଯାଏ ଯେଉଁମାନେ ଯୋଗୀ ମୁନିମାନେ ଅଛନ୍ତି। ଓଂ ମିତ୍ୟେ କାରକରଂ ବ୍ରହ୍ମ ବ୍ୟାହରଣ ମା ମନୁସ୍ମରଣ ଜହ ପ୍ରୟାଦି ତେଜନ ଦେହ ସଦାତି ପରମାଗତି, ତାଙ୍କର ମଧ୍ୟ ଶକ୍ତି ରହିଛି, ଓଂକାର ଉଚ୍ଚାରଣ କରି ସେମାନେ ଶରୀରକୁ ତ୍ୟାଗ କରିଦେବେ। ଏସବୁ ଦଧିଛି ମୁନି ଯେତେବେଳେ ଦେବତାମାନେ ଗଲେ ପ୍ରାର୍ଥନା କଲେ ତାଙ୍କର ଅସ୍ତି ଦେବା ପାଇଁ, ସେ ଶରୀର ଭଗବାନଙ୍କ ଭିତରେ ଧ୍ୟାନ କରି ନିଜ ଶରୀରକୁ ତ୍ୟାଗ କରିଦେଲେ। ଶକ୍ତି ରହିଛି, ପ୍ରାଣାୟାମ ଯେଉଁମାନେ କରନ୍ତି ସେମାନେ ସବୁ କୁଣ୍ଡଳିନୀ ଶକ୍ତି ଜାଗ୍ରତ କରି ବ୍ରହ୍ମାନନ୍ଦ ଦେଇ ପଳେଇଯିବେ, ବିଭିନ୍ନ ସ୍ଥାନକୁ ଯାଇପାରିବେ, ଯେଉଁଠି ଯାଇବେ ସେଠିକି ଯାଇ ପହଞ୍ଚିବେ, ତାଙ୍କର ଶକ୍ତି ରହିଛି। ଆମେ ଜାଣିନୁ ସେସବୁ ଜିନିଷ, ଆଉ ଏ ଭଗବାନ ଭକ୍ତଙ୍କ କଥା କ'ଣ କହିବା। ବ୍ରହ୍ମ ହରିଦାସ ସେ ଜାଣିଲେ ଭଗବାନ ଚାଲିଯିବେ, ସେ ଜାଣିପାରିଲେ ସବୁ, ତେଣୁ ସେ ଭଗବାନ ପ୍ରାର୍ଥନା କଲେ, ପ୍ରଭୁ ମୁଁ ଏଇ ଚକ୍ଷୁରେ ଆପଣଙ୍କୁ ଦର୍ଶନ କରିବି, ଆପଣ କଥା ଶୁଣିବି, ସର୍ବ ତ୍ୟାଗ କରିବି। ଭଗବାନ ଯିବା ପୂର୍ବରୁ ସେ ପ୍ରାର୍ଥନା କରିଥିଲେ, ତେଣୁ ବ୍ରହ୍ମା ତାଙ୍କ ପ୍ରାର୍ଥନାକୁ, ଭଗବାନ ମହାପ୍ରଭୁ ତାଙ୍କ ପ୍ରାର୍ଥନାକୁ ସ୍ୱୀକାର କଲେ, ପଠେଇଦେଲେ ତାଙ୍କ ଧାମ ବ୍ରହ୍ମଲୋକକୁ ପଠେଇଦେଲେ। କୋଉଠୁ ବ୍ରହ୍ମା ହରିଦାସ ପରା ହରିଦାସ ଜବନପୁରରେ ଆସିଲେ ନା, ଜବନପୁରରେ ବେଶପୁରରେ ଆସିଲେ। ଭୀଷ୍ମଦେବ ବୁଝିବାକୁ ଦେଖିବାକୁ ପଡ଼ିବ, ଭୀଷ୍ମଦେବ କ'ଣ ଅଛି। ଗୌରକଣ୍ଠ ଦୀପିକାରେ ବର୍ଣ୍ଣନା କରାଯାଇଛି ଭଗବାନ କୃଷ୍ଣଙ୍କ ଲୀଳାରେ ଯେଉଁମାନେ ଥିଲେ ସମସ୍ତେ ମହାପ୍ରଭୁଙ୍କ ଲୀଳାରେ ଆସିଛନ୍ତି, ସମସ୍ତେ ଆସିଛନ୍ତି, କିନ୍ତୁ ଭୀଷ୍ମଦେବଙ୍କ ବିଷୟରେ ମୁଁ ଶୁଣିନି, ଦେଖିବାକୁ ପଡ଼ିବ କ'ଣ ହେଇଥାଏ କାରଣ କୃଷ୍ଣଙ୍କ କଥା। ଜୟ ଶ୍ରୀ ଭାଗବତ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌର ଭକ୍ତ କି, ଦାୟୀ ଗୌର ପ୍ରମାଣେ। ପ୍ରସାଦ ପାଇବେ ଆଉ ଯାଇକି କାଲି କ'ଣ ମାଳା କିଛି ଆପଣ ବୁଝିଲେ କି ହରିଚନ୍ଦ୍ର ପ୍ରଭୁ? ଆଚ୍ଛା ଆଚ୍ଛା, ଗୁରୁଦେବଙ୍କର ମାଳା ନଥିଲା, ହରିଚନ୍ଦ୍ର ପ୍ରଭୁ ସେ ଗୁନ୍ଥନ୍ତି ଆଜି କାହିଁକି ନାହିଁ ମାଳା? ଆଚ୍ଛା ଆଚ୍ଛା, ହଁ ହଁ ଆଚ୍ଛା ଆଚ୍ଛା, ହଁ ହଁ।